ॐ नमो भगवते वासुदेवाय। শ্রীমদ্ভগবদ্গীতার দ্বিতীয় অধ্যায়ের আমরা শ্রবণ করছি। অর্জুনঙ্কর স্থিতপ্রজ্ঞ ব্যক্তির লক্ষণ উপরে যে প্রশ্নগুলি রয়েছেন তাকে ভগবান ব্যাখ্যা করছেন। তেমন ইন্দ্রিয় স্থিতপ্রজ্ঞ হওয়াকে হলে জন ব্যক্তি তার ইন্দ্রিয় সংযম করা পড়ব। স্থিতপ্রজ্ঞ প্রজ্ঞা বা বুদ্ধি তার স্থিত স্থির হয়ে রইব, কৃষ্ণ পাখ রীব। ভুল বিষয়ে চিন্তা করে বা ঠিক বিষয়ে চিন্তা, এটা ভুল এটা ঠিক, এটা কার্য এটা অকার্য, এটা করণীয় এটা করণীয় নুহে, তার যেত প্রকার বিচার রয়েছে, সে বিচারের নিষ্কর্ষটা কোণ, সারটা কোণ, এটা করা উচিত এটা করা উচিত নয়, যেতে জন তার বিধি নিষেধ বা যেতে বস্তু সে জানু সবুড়ে তার মন উদ্বেলিত হব, এটা ঠিক এটা ভুল, ঠিক ভুল বিচার কলে বি মন উদ্বেলিত হব, এটা ঠিক আমি কৌছি এটা ঠিক বলে কহিলা আর এটা ভুল বলে কহিলা সেতরে মন শান্তি নাই, সেতরে মনর হলচলতা আছে। স্থিত প্রজ্ঞ মানে তার মন কেবল কৃষ্ণ চরণ রহব। সাধারণ লোক যেভাবে তার চিত্তটা সবুলো উদ্বেলিত হয়ে রয়েছে, গোটে স্থিতপ্রজ্ঞ ব্যক্তির চিত্ত সবুলো উদ্বেলিত হবনি, মন ইন্দ্রিয় উদ্বেলিত হবনি, গোটে আতুর, ওড়িয়ার গোটে শব্দ আছে আতুর, সবুলে মোর ঘর মোর দ্বার মোর শরীর মোর এমনি হয়ে গেল মোর সেমনি হয়ে গেল মোর মোর মান নাই মোর সম্মান নাই মোর ধন নাই মোর পুত্র নাই মোর কন্যা নাই, এটা আতুরতা কুযায়। এটা হচ্ছে ইন্দ্রিয় মানকর মন সহিত মিশিকি বুদ্ধি সহিত মিশিকি গোটে বিষয় প্রতি তার যে তৃষ্ণাটা রয়েছে অনাদি কাল তার গোটে নিদর্শন। আমার গোটে দুঃখের কেবল তা নয়, যেতে জীব অনেক সবু জীবর অবস্থা হচ্ছে এ সমস্ত কিছু কোণী না কোণী বস্তু উপরে আতুরতা তাঙ্কর অছি। জ্ঞানীর আতুরতা তার জ্ঞান অত কি পচারু না, ধনীর আতুরতা তার ধন অছি, সে ধন সদ্ব্যবহার করিপারুনি বা তাকে সম্মান মিলুনি, আতুর কি মুক্ত নুহে। ইতর অভিলাষ মানে হি জীব উদ্বেলিত হব, চিত্ত উদ্বেলিত হব, জীব স্থির হয়েপারে। যা প্রভু কৌছেন ইন্দ্রিয় সংযম উপরে বা স্থিত প্রজ্ঞা উপরে উন্নত রস আবশ্যক আছে, এসে ভক্তি হচ্ছে উন্নত রস, ভক্তি বিনা কেহ ইন্দ্রিয় সংযম করিপারিবে না, তা বারবার প্রতিপাদ করছেন। ব্রজেত কিম কিম আসিত কালি শুনুলে সেটু আরম্ভ করি, ব্রজেত কিম ইতি অষ্টভি আঠটি শ্লোকের পুঁ স্থিত প্রজ্ঞ কা ভাষ যে তিনটি প্রশ্ন পচারলে তাকে কতটি কতটি শ্লোকের ব্যাখ্যা করছেন, প্রথমটা ছটি পাখাপাখি শ্লোকের ব্যাখ্যা কলে, বর্তমান আগে চলেবে আঠটি শ্লোকের বড়। কারণ এই হচ্ছে দ্বিতীয় অধ্যায় হচ্ছে সম্পূর্ণ ভগবত গীতার সারাংশ, সারাংশ এই গোটিয়ে গোটিয়ে শ্লোক অলগা অলগা অধ্যায়কে পোষণ করিব, অর্থাৎ সবু অধ্যায়ের কেউ কেউ শ্লোক আছে তাকে দ্বিতীয় অধ্যায় লগে হব, যোগী মানকর কথাটা কাটি দিয়ে হব দ্বিতীয় অধ্যায়ের, যোগী মান কথাটা মন সংযম কথাটা কেউ অধ্যায়ের কহিলে, ষষ্ঠ অধ্যায়ের মন সংযম কথা কহিলে সেটাকে এটি কাটি দিয়া হব, দ্বিতীয় অধ্যায়ের কাটি দিয়া হব, দ্বিতীয় অধ্যায়টা সব অধ্যায়কে পোষণ করিব, ভক্তি কথা বি সব কথাটা লাগিপারিব, কেমিতে লাগিব সে ভগবান বুদ্ধি হলে সে জন জাঁপারিব, সবু অধ্যায়ের সব এই শ্লোকটা লাগিপারে, সবু শ্লোক লাগিপারিব। সেদিন প্রভুপাদ তাঙ্কর পরপটের তাৎপর্যরে লিখিছেন দ্বিতীয় অধ্যায় হচ্ছে গীতার ভগবত গীতার সার, প্রথম অধ্যায় হল উপক্রমণিকা, দ্বিতীয় অধ্যায় হল সার, এর ভূমিকাটা প্রথম অধ্যায়। তেমন গতকাল আমি শুনুলে কিম বজেত কিম রাগ দ্বেষ বিমুক্তেষু বিষয়ানিন্দ্রিয়শ্চরণ আত্মবশে বিধেয়াত্মা প্রসাদম অধিগচ্ছতি, প্রসাদম অধিগচ্ছতি শব্দ বহু সুন্দর, প্রসাদ মানে কৃপা বা শান্তি, ইন্দ্রিয় মানে সব গোটে হলচল অবস্থা রোচন না, যেমনি গোটে জলটা দেখিবে যেতে ঘুরুছি যেতে তার হলচল হচ্ছে সেটা তোমার রূপ তোমার আকাশের গুণ হোক কিছুটে প্রতিবিম্বিত পড়ছি গোটে জল উপরে সেটা তো ভাল লাগবে, সবুলে হলচল 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 হলে কোনো জিনিস হলচল সবুলে হলে গোটে দেখিথিব যে টিভি গুড়া গ্রাগুড় সব টিভি দেখিলা বেলে সে রামায়ণ সিলে সিলে ঝিল 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 কেতে তুমি বিরক্ত লাগে, কেতে তুমি বিরক্ত লাগে, চেঞ্জেবল জিনিস গুড়াক ভাল নয়, ଏଥିରେ ଗୋଟେ ଶିକ୍ଷା ବି ଅଛି, ସବୁବେଳେ ଯାହାର ଚେଞ୍ଜେବୁଲ ଆଇଡିଆସ, ଚେଞ୍ଜେବୁଲ ଟକ୍ସ, ଚେଞ୍ଜେବୁଲ ଥଟ୍ସ, ମାନେ ସବୁବେଳେ ତା ବିଚାର ଗୁଡାକ ବଦଳୁଛି, ତା କଥା ଗୁଡାକ ବଦଳୁଛି, ସେ ଲୋକ ଗୁଡାକ ଭକ୍ତି ମାର୍ଗ ପାଇଁ ଫିଟ୍ ନୁହନ୍ତି। ପ୍ରଭୁ ବହୁତ ରାଗନ୍ତି, ଏଥିପାଇଁ ବହୁତ ବିରକ୍ତ ହୁଅନ୍ତି। ତୁମର ଗୋଟେ ବୁଦ୍ଧି ଗୋଟେ ସ୍ଥିର ହବା ଦରକାର, ତୁମର ମନୁଷ୍ୟ ଗୋଟେ ପଶୁ ନୁହଁ, ଏତେ କାହିଁକି ଗୋଟେ କଚଡ଼ା ଭିତରେ ତୁମ ମନଟାକୁ ସବୁବେଳେ ପୁରଉଛ। ଘୃଣ୍ୟ ଏ ମନୁଷ୍ୟ ଜାତି, ଏମାନଙ୍କର ସ୍ୱଭାବ ଏବେ ବିଚାର କଲାବେଳକୁ କଣ ଏମାନେ ସବୁ କି ମନୁଷ୍ୟ ମାନେ, କେତେ ତୁମେ ଗୋଟେ ସବୁବେଳେ ଚେଞ୍ଜେବୁଲ 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 ଟକ୍, ଚେଞ୍ଜେବୁଲ ଥଟ୍, ଚେଞ୍ଜେବୁଲ ଆଇଡିଆସ, କଥାବାର୍ତ୍ତା ସବୁବେଳେ ଦେଖିବ ଏଣୁ ତେଣୁ ବୋଲିକି ବଙ୍କେଇକି, ଏତେ ଗୁଡ଼ା କଣ ତୁମେ ମନୁଷ୍ୟ ନା ତୁମେ? କାରଣ ମନୁଷ୍ୟ ଯେତେ ଚେଞ୍ଜେବୁଲ କରୁଛି ତା ହୃଦୟଟା କଣ କରୁଛି, ସେତେ ସିଏ ହଲଚଲ କରୁଛି, ସେତେ ସିଏ ହଲଚଲ କରୁଛି। ସ୍ଥିର ବୁଦ୍ଧି ହବା ଦରକାର ନା। ଗାଁ ଗହଳିରେ ଯେଉଁ ସବୁ ନିଶା ବସି ତୁମେ ସବୁ ଆଜିକାଲି ତ ଏଗୁଡ଼ା ନାହିଁ, ତୁମେ ତ କିଛି ଶିଖିନ ବୋଲି କହିଲେ କ'ଣ? ବର୍ତ୍ତମାନ ଜଗତରେ ଯେଉଁମାନେ ଆସିଛନ୍ତି ସେମାନେ କିଛି ଶିଖିନାହାନ୍ତି ବୋଲି କହିଲେ ଚଳେ? ତୁମେ ଯାହା ପଢ଼ିଛନ୍ତି ଥିଓରିଟିକାଲ, ପ୍ରାକ୍ଟିକାଲ ତୁମେ ଦେଖିନ ଆଉ, ପ୍ରାକ୍ଟିକାଲ ତୁମେ ଦେଖିନ। ଗୋଟେ ଲୋକ ଯଦି କୁହାଯିବ ଉଦାହରଣ ଗୀତର ଉଦାହରଣ, ଯେ ପ୍ରଭୁ ଦେଖିଛନ୍ତି ସେ ଜଣେ ସାଧାରଣ ଉଦାହରଣଟା ଦେଇପାରିବ। ଜଣେ ସଞ୍ଜୟ ପୁରୁଷ ଜଣେ ଶୁଦ୍ଧ ଭକ୍ତଙ୍କୁ ଯିଏ ଦେଖି ସେ ଜାଣିପାରିବ, ଆମେ ଦେଖିଛୁ ଆମେ ଜାଣିଛୁ, ତୁମେ ଦେଖିନି ତୁମେ କହିପାରିବନି, ତୁମେ ଦେଖିପାରିବନି ତୁମେ କହିପାରିବ, ଯିଏ ଦେଖିନି ସେମିତି କହିବ। ତୁମେ ଦେଖିଥିବ ବୁଝିପାରିଥିବ, ତୁମ ଶାସ୍ତ୍ର ଜ୍ଞାନ କିନ୍ତୁ ବୁଝିପାରିବ, ସେଇଟା ସ୍ତ୍ରୀ ଲଗେଇପାରିବ ସେଭଳି। ବର୍ତ୍ତମାନ ଯାହା କହିବ ସବୁ ଥିଓରିଟିକାଲ, କାରଣ ସେଭଳି ଏକ୍ଜାମ୍ପଲ ପାଇବାଟା କଷ୍ଟ। ଗୋଟେ ସାଧାରଣ ମାନବ ମାନେ ମୁଁ ଦେଖିଛୁ ବିଚାର, ଯୋଉ ଗାଁ ଗାଁରେ ଯୋଉ ନିଶା ସବୁ ବସେ, ସେଠି କୌଣସି ଝିଅ ଆସିପାରିବେନି, କୌଣସି ଛୋଟ ପିଲା ଆସିପାରିବେନି, ସେଠି କଥା ଭାଷା କେହି ଓଲଟା କରିପାରିବେନି। ପୁରା ସେ ଯୋଉ ତାଙ୍କର ଗାଁର କୁହନ୍ତୁ ମୁରବୀ, ସେ ମୁରବୀ ବସିଥିବ, ସେ ଗାଁରୁ ସେଠି ଉଠିକି ଚାଲିଗଲା ନା ସରିଲା ତାର। ମୁରବୀ କହୁଛି ମାନେ ପାଞ୍ଚ ଜଣ କହୁଛନ୍ତି କଥାଟା ମାନିବ, ଆଉ ସେମାନେ ଯୋଉ ଡିସିସନ ଦିଅନ୍ତି ନା, ଯୋଉ ମୁରବୀ ଯୋଉମାନେ ହୋଇଥାନ୍ତି ସେମାନେ ପୁରା ପାଞ୍ଚଟା ଗାଁ ଦଶଟା ଗାଁରେ ସେ ଯିବେ, ଗୋଟିଏ ପଦ କଥା କହିବେ, ସେ ପୁରା ବସିବେ ବିଚାର କରିବେ କଥା, ମାନେ କର୍ମୀ ଲୋକ ସେମାନେ ସବୁ ବିଡ଼ି ଖାଇକି, ସେ ଗଲା ପୂର୍ବରୁ ସେ ବିଡ଼ି ଖାଇକି ସିଗାରେଟ୍ ଖାଇ ଯାଉଥିବେ, ପୁଣି ଖାଇସାରିଲା ପରେ ସେ କୋଉ ମାଛ ଝୋଳ ଖାଇକି ଆସିବେ। ଦେର୍ ସୁ ଷ୍ଟେବୁଲ ଇନ୍ ଦେର୍ ଷ୍ଟେଟମେଣ୍ଟ, ସେମାନେ ଗୋଟେ ଫିକ୍ସ ପର୍ସନ ଥିଲେ। ଲୋକଟା ଆମେ ଦେଖିଛୁ, ଆମେ ସବୁ ଦେଖିଛୁ, ଆମର ମାମୁଁ ଆମର ଅଜା ସେମାନେ ସବୁ ନିଆଁ ନିଶାବ କରନ୍ତି, ପଦେ ପଦେ କଥା କହିବେ, ସେ ଏମିତି ଢାକି ହାଙ୍ଗି ଗୋଟେ ପଦେ କଥା କହିବେ ପରେ ଚୁପ, କେତେ ଗୋଟେ ଗଣ୍ଡଗୋଳ ହେଇଥିଲେ। ସେମାନଙ୍କ ପର୍ସନାଲିଟି ଥିଲା, ସେମାନଙ୍କର କଥା ଚେଞ୍ଜେବୁଲ। ବର୍ତ୍ତମାନ ଲୋକର ଗୋଟେ କ'ଣ ଚିତ୍ତ ଏତେ ଚଞ୍ଚଳ, ସବୁ ଗୋଟେ ଚେଞ୍ଜେବୁଲ ଆଇଡିଆ, ପ୍ରଭୁ ତାର ବହୁତ ବହୁତ ଖରାପ ଭାବନ୍ତି, ବିରକ୍ତ ହୁଅନ୍ତି, ସବୁବେଳେ ଗୋଟେ ଚେଞ୍ଜେବୁଲ କ'ଣ, ଏଟା 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 ଚେଞ୍ଜ କରିଦେବ, ସେଟା ଚେଞ୍ଜ କରିଦେବ, ଏଠି ଗୋଟେ କାମ କରିବ ପୁଣି ତାକୁ ଭାଙ୍ଗିଦେବ, ଏଟାରୁ ଯୋଡ଼ିଦେବ, ନାଇଁ ସ୍ଥିର ବୁଦ୍ଧି ନୁହେଁ। କାରଣ ଯାହାର ସ୍ଥିର ବୁଦ୍ଧି ନ ହବ, ସେଭଳି ଚେଞ୍ଜେବୁଲ ତାର ଥଟ୍ସ ଗୁଡ଼ା ରହିବ, ତା ଲାଇଫରେ ସେ ପ୍ରୋଗ୍ରେସ କରିପାରିବ ନାହିଁ। ଏଟା ଧୀର ବୁଦ୍ଧିମାନଙ୍କର ରାସ୍ତା, ଏଟା ସ୍ଥିର ବୁଦ୍ଧି। କାରଣ ମନେ ରଖିବାକୁ ପଡ଼ିବ, ଆମେ ସମର୍ପଣ ହେବା ପାଇଁ ଚାହୁଁଛେ, ଆମେ ଶରଣାଗତ ହେବା ପାଇଁ ଚାହୁଁଛେ। ଶରଣାଗତ ବ୍ୟକ୍ତିର ଗୋଟିଏ ଲକ୍ଷ୍ୟ, ଗୋଟେ ଦିଗଟା ଗୋଟିଏ, ତୁମେ ଚାରିଆଡ଼େ ଦେଖାଲ ଛକି ରାସ୍ତାରେ କ'ଣ ହୁଏ, ମଣିଷ ଛକି ରାସ୍ତାରେ ଯେ ପହଞ୍ଚିଗଲା ତ ଭାରି କଷ୍ଟ, ପଚାରିଲେ ବି ତାକୁ ସନ୍ଦେହ ଲାଗିବ, ଏଇଟା ଠିକ୍ ନା ଭୁଲ, ଲୋକଟା ଠିକ୍ କହିଲେ କି ଭୁଲ, ଖାଲି ଛକି ରାସ୍ତାଟା ନା, ଆଉ ଗୋଟେ ଷ୍ଟ୍ରେଟ୍ ରାସ୍ତାରେ ତୁମେ ଯାଉଛ, ସେଥିରେ କିଛି ଅସୁବିଧା ନାହିଁ। ସେ ଡ୍ରାଇଭର ସେ ଗୀତ ଗାଇକି ଡ୍ରାଇଭର ଗାଡ଼ି ଚଲା, ଷ୍ଟ୍ରେଟ୍ ରାସ୍ତା। ସେଭଳି ଜୀବନ ତୁମେ ଯଦି ଶରଣାଗତ ହେବା ପାଇଁ ଚାହୁଁଛ ନା, ଗୋଟେ ସିମ୍ପଲ ରାସ୍ତାଟା, କୃଷ୍ଣ ଉପରେ ତୁମେ ଡିପେଣ୍ଡ କର। ଏଇଟା ଆମର ଶିକ୍ଷାଟା, ଏତେ ଚେଞ୍ଜେସ କରିବା, ଏତେ ଆଇଡିଆ, ଏତେ ଥଟ୍ସ, ଏତେ ଟକ୍ସ, ଏସବୁ କିଛି ଆବଶ୍ୟକ ନାହିଁ। ଏଥିପାଇଁ ତୁମର ସଂସ୍କାର, ତୁମର ଜୀବନଟାକୁ ମୋଲ୍ଡ କରିବା ଦରକାର ଅଛି ସେଭଳି ଭାବନାରେ, ଶାସ୍ତ୍ର ସାଧୁର ସଙ୍ଗ କରିକି ଆମେ ଶରଣାଗତ ଶିଖିବା କେମିତି ସବୁବେଳେ। କାରଣ ମନ, ଇନ୍ଦ୍ରିୟ, ବୁଦ୍ଧି ଏମାନଙ୍କର କାମ ହେଲା ତୁମକୁ ସବୁବେଳେ ଘୁରେଇବେ, ସ୍ଥିର କରିବାକୁ କେତେବେଳେ ଦେବେନି। ଗୋଟେ ଜୀବକୁ କେତେବେଳେ ତାକୁ ସ୍ଥିର କରିବାକୁ ଦେବେନି, ବୁଦ୍ଧିଟାକୁ ଘୁରୁଥିବେ, ମନଟାକୁ ଘୁରୁଥିବ, ମୋ ବୁଦ୍ଧି ତାର ଗୋଟେ ଚିନ୍ତା କରିବ, ମନ ତାକୁ ସପୋର୍ଟ କରୁଥିବ, ଇନ୍ଦ୍ରିୟମାନେ ତା ଦେହରେ ଲାଗିଯିବେ, ଏଇଟା କରିବି ଏଇଟା କରିବିନି, ଏଇଟା କରିବି ଏଇଟା କରିବିନି, ଏଇଟା ଦରକାର ସେଇଟା ଦରକାର, ମାନେ ଗୋଟେ ଏତେ ଉଦ୍ବଳିତାରେ ଗୋଟେ ଜୀବକୁ ରଖୁଛନ୍ତି, ସେ କ'ଣ କରିବ ଜୀବଟା? ଆମେ ଭକ୍ତି ଯୋଗୁଁ ଆସୁଛେ ନା, କମ୍ ସେ କମ୍ ଗୋଟିଏ ଜିନିଷ ଜାଣିବା ଦରକାର, ଧୀର। ଭଗବାନ ବାରମ୍ବାର ଗୀତ ଦ୍ୱିତୀୟ ଅଧ୍ୟାୟ ସେଇଟା କହିଲେ, ଧୀର ସ୍ତତ୍ର ନମୁୟତି, ଧୀର ଶୋଇବା ତୁମେ ଶିଖ। ଜୀବନରେ ବହୁତ ପ୍ରକାର ସ୍ଥିତି ଆସିବ, ପ୍ରତିକୂଳ ସ୍ଥିତି ଆସିବ, ଭଗବାନ ଏମିତି କଥା ଆକାରରେ ତୁମକୁ କଥା ଆକାରରେ କହିବେନି, ଏଇଟା କର ବୋଲି ତୁମକୁ କଥା ଆକାରରେ କହିବେନି, ତୁମକୁ ଭଗବାନ ତୁମର ବୁଦ୍ଧିଟା ପ୍ରଭୁଙ୍କର ଶିକ୍ଷା, ପ୍ରଭୁଙ୍କର ଚରଣରେ ଯଦି ସମର୍ପିତ ଥିବ, କନେକ୍ଟ ଥିବ, ତାହେଲେ ତୁମକୁ ସେ ଜିନିଷଟା ଦେଖା ହବ। କହିଲେ କ'ଣ ଜଣେ କରିଦେବ ସେମିତି କିଛି ମାନେ ନାହିଁ, ଅର୍ଜୁନ ଡାଇରେକ୍ଟ ଭଗବାନ କହୁଥିଲେ ଯୁଦ୍ଧ କର ବୋଲି, ପ୍ରଥମ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କଲେ ସତରଟା ଅଧ୍ୟାୟ ଲାଗିଗଲା, ତାଙ୍କୁ ଷୋହଳଟା ଅଧ୍ୟାୟ ଲାଗିଗଲା, ସବୁ ଜିନିଷ କହିକି କରିବୁ ନା। ଗୁରୁ ତୁମକୁ କହିଦେଲେ ତୁମେ କରିପାରିବ ନାହିଁ, ଗୁରୁ କହିଲେ ବି ତୁମେ ଡାଇଜେଷ୍ଟ କରିପାରିବନି, କାରଣ ତୁମ ଲେବୁଲଟା ସେୟା ନୁହେଁ ନା, ତୁମେ ତ ଉଲ୍ଟା ବୁଝିପାରିବ, ତୁମେ ତୁମ ଆଇଡ଼ିଆଟା ଖର୍ଚ୍ଚ କରିପାର, ସେଇଟା କହି କହିଲେ କିଛି ହେବନି, ଦେଖିକି ଶୁଣିକି ବହୁତ ଜିନିଷ ଶିଖିବାକୁ ପଡ଼େ, ଦେଖିବ ତୁମେ ଶୁଣିବ ଆଉ ବିଶେଷ ଶ୍ରବଣ ଦ୍ୱାରା ପ୍ରାର୍ଥନା କର ସବୁବେଳେ ଜଣେ, ତୁମ ଫାଇନାଲ ଡିସିସନ୍ ଦିଆହେଲେ ବି ତୁମେ କରିପାରିବନି, ଅର୍ଜୁନକୁ ଫାଇନାଲ ଡିସିସନ୍ ଦିଆ ହେଇଗଲା ସବୁ, ତଥାପି ସେ ଘୁରିଗଲେ, ସେ ଭଗବାନ ବିରକ୍ତ ହେଇଗଲେ, ତଥାପି ଶରଣ ଗଛ ସର୍ବେନ ଭାରତ, ଯାହା ତୁମେ ତାଙ୍କର ଶରଣ ଯାଅ, ଏମିତି ନାହିଁ ଯେ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ମନୁଷ୍ୟ ଡିସିସନଟା ଏମିତି ନେଇଯିବ, କିନ୍ତୁ ଆମର ଯୋଉ ଗୋଟିଏ ଶିକ୍ଷା ଯୋଉ ରହିଲା ଭଗବାନଙ୍କର ଶିକ୍ଷା ରହିଲା, ଆମର ଗୋଟେ ସରଳ ଜିନିଷଟା, ତୁମେ ଗୋଟେ ସିମ୍ପଲ ପଥକୁ ଆସ, ତୁମେ କୃଷ୍ଣ ଇଣ୍ଡିକେସନ ଦେଇଦେବେ, ତୁମେ ଆରେଞ୍ଜମେଣ୍ଟ କରିଦେବେ, ତୁମେ ବୁଝିପାରିବନି ଏଇଟା ଠିକ୍ କି ଏଇଟା ଭୁଲ, ତୁମେ କାହିଁକି ତୁମେ କାହିଁକି ଜିନିଷ ଚିନ୍ତା କରୁଛ, ଏଇଟା ଠିକ୍ କି ଏଇଟା ଭୁଲ, ଏଇଟା ଠିକ୍ କି ଭୁଲ, କାରଣ ଠିକ୍ ଭୁଲ ଆମେ କିଛି କହିପାରିବା ନାହିଁ, କେଉଁଟା ଠିକ୍ ହେଇପାରେ କେଉଁଟା ଭୁଲ ହେଇପାରେ, ଏଇଟା କଲାବେଳକୁ ଅସୁବିଧା ହେଉଛି, ସେଇଟା କଲାବେଳକୁ ଅସୁବିଧା ହେଉଛି, କିନ୍ତୁ ତୁମେ ଯଦି ସରଳ ତୁମ ପାଇଁ ବ୍ୟବସ୍ଥାଟା ହେଇଯିବ, ଏଛଡ଼ା ଆଉ କିଛି ଯଦି ସଟଲ ୱେରେ ତୁମେ ଗୋଟେ ସୂକ୍ଷ୍ମ ଉପରେ ତୁମେ ଦେଖିବ, ତୁମେ ବୁଝିପାରୁନ ଏଇଟା ଠିକ୍ କି ଏଇଟା ଭୁଲ, ଏଇଟା କରିବାକୁ ଉଚିତ ନି କରିବା ଉଚିତ ନୁହେଁ, ତୁମେ ସିମ୍ପଲି କୃଷ୍ଣ ପ୍ରେ କର, ସରଳ ହେଇଯାଅ, ତୁମେ ଇଣ୍ଟେଲିଜେଣ୍ଟ ଖର୍ଚ୍ଚ କରନି, ବୁଦ୍ଧିରେ ଖର୍ଚ୍ଚ କରେନି, ବୁଦ୍ଧି ଖର୍ଚ୍ଚ କଲେ ତୁମେ କ'ଣ କର, ତୁମେ ବୁଦ୍ଧିରେ ଲାଗିବ ସବୁବେଳେ, ଯାହା ଶୁଣିବ ତା ଦେହରେ ଲାଗିବ, ଶାସ୍ତ୍ର ଦେହରେ ଲାଗିବ, ଆଉ ତୁମେ ହଇରାଣ ହେବ, ଏଠି ସିମ୍ପୁଲ, ଯେତେବେଳେ ତୁମେ ଦେଖୁଛ ତୁମେ ଗୋଟେ କଣ୍ଟ୍ରାଭର୍ସିରେ ରହିଛ, ସିମ୍ପୁଲ ପ୍ରେ କର ଆଉ ସରଳ ହେଇଯାଅ, ସରଳ ହେଇଗଲେ ତୁମ ପାଇଁ ବ୍ୟବସ୍ଥାଟା ଆସିବ, ଆଉ ତୁମେ ଯେତେବେଳେ ଇଣ୍ଟେଲିଜେଣ୍ଟ ଖର୍ଚ୍ଚ କରୁଛ କୃଷ୍ଣ ଏଠି ହେଲ୍ପ କରିବେନି, କାହିଁକି ତୁମେ ଇଣ୍ଟେଲିଜେଣ୍ଟ କଲେ ତ କୃଷ୍ଣ କ'ଣ କରିବେ, ମୋତ ସ୍ମୃତି ଜ୍ଞାନ ଅପହଞ୍ଚ, ଏଇଟା ବୁଦ୍ଧିରେ ଖର୍ଚ୍ଚ କରୁଛି ନା, ଯୋଉ ବୁଦ୍ଧି ଖର୍ଚ୍ଚ ସେ ବୁଦ୍ଧିରେ ମୁଁ ତାକୁ ଦେବି, ତୁମେ ଯୋଉ ବୁଦ୍ଧି ଖର୍ଚ୍ଚ କରୁଛ କୃଷ୍ଣ ସେ ବୁଦ୍ଧିରେ ଦେବେ, କୃଷ୍ଣର ଡ୍ୟୁଟି ସେତେ ସୁପ୍ରସଲ ରୂପରେ ରହିଛି, ପରମାତ୍ମା ରୂପରେ ରହିଛି, ବହୁତ ଧୀର ହବାକୁ ପଡ଼େ, ଏ କଥା ପଡ଼ିଥିଲେ, ଭକ୍ତି ବିନା ଚିତ୍ତ ନିରୋଧ କରିବା, ଇନ୍ଦ୍ରିୟ ନିରୋଧ, ଚିତ୍ତ ସ୍ଥିର କରିବା, ଇନ୍ଦ୍ରିୟ ନିରୋଧ କରିବା, ବୁଦ୍ଧିକୁ ସ୍ଥିତପ୍ରଜ୍ଞ କରିବା, ଏଟା କଦାପି ସମ୍ଭବ ନୁହେଁ, ହରିଭକ୍ତି କରିକି ଜଣେ ଭଗବାନଙ୍କର ତିଳକ ତାର ଶରୀରଟାକୁ ପବିତ୍ର କରିକି ଏଗୁଡ଼ା କେତେ ଦୁଷ୍କର୍ମ କରି ପକଉଛନ୍ତି, ଆଉ ଗୋଟେ ଜୀବର ଏତେ ପଶୁବୃତ୍ତି, ଏଟା ଜୀବର ଭୋଗବୃତ୍ତିଟା ଗୋଟେ ପଶୁବୃତ୍ତି, ଗୁରୁଦେବ ତ ଯୋଉ କଡ଼ା ଭାଷାରେ କୁହନ୍ତି, ସେ ତାଙ୍କୁ ଗୋଟେ ସେ ରିପୋର୍ଟର ଆସିବା ଗୁରୁଦେବ ଥିଲା ବେଳେ, ଗୁରୁଦେବ ଗଲା ପରେ ବୋଧେ ସେ ଆଦାନ ପ୍ରଭୁଙ୍କୁ ଆସିକି ସେ ଗୁନିଆ ପାଟିମୁଣ୍ଡ କଲା ଯେ କାହିଁକି ଏମିତି ସବୁ ଭାଷାରେ ଲେଖା ହେଇଛି, ଗୁରୁଦେବ ଗୋଟେ ଷ୍ଟେଟମେଣ୍ଟ ଲେଖା ଜୀବର ବେଶ୍ୟାବୃତ୍ତି, ଗୋଟେ ଗୋଟେ ଆର୍ଟିକଲ ଲେଖା ହେଇଛି ଜୀବର, ଏଇଟା ଗୋଟେ ବେଶ୍ୟାବୃତ୍ତି, ଏ କ'ଣ ଖରାପ ଜିନିଷଟା, ତୁମକୁ ସେ ଶବ୍ଦ ଏଇଟା ଗୋଟେ ବେଶ୍ୟାବୃତ୍ତି ନା, ଜୀବ ହଉଛି କାହାର, କୃଷ୍ଣଙ୍କର, ସେ ମନ ଇନ୍ଦ୍ରିୟ ଆକୁ ନେଇ ସେ ଗୋଟେ ବିଷୟ ସାଗରରେ ପଡ଼ିକି ଆକୁ ଆଜି ପୁରୁଷ ସ୍ତରରେ କଲେ ନାରୀ ସ୍ତରରେ, ଏଇଟା ତାର 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 କୌଣସି ଗୋଟେ ଫିକ୍ସ ଲାଇଫ୍ ଅଛି କି, ଗୋଟେ ଯାରା ପୁରୁଷ ଯାହା ଗୋଟେ ସେଇଭଳିଆ ତାର ଆଜି ପୁରୁଷ ସହିଛି, ଆଜି ଗୋଟେ ନାରୀକି ଭୋଗୁଛି, କାଲି ନାରୀ ସ୍ତର ତା ଗୋଟେ ପୁରୁଷ ଭୋଗିବ, ସେ ବି ଭୋଗୁଛି, କାଲି ପଶୁ ହେଲା କାଲି ପକ୍ଷୀ ହେଲା, ଆଉ ତାର ସ୍ୱାମୀ କିଏ, କୃଷ୍ଣ, ତାକୁ ସେବା କର, ଜୀବନ ଗୋଟେ ଅତି ଦୟନୀୟ ଅବସ୍ଥା, ଏଟା କେତେ ହୀନ, ଏଇଟା ପାର୍ଶ୍ୱବିକ ଗୋଟେ କୁହାଯାଏ ଶବ୍ଦ, କେତେ ସଂସ୍କୃତ ଆମର ପାରିଭାଷିକ ଶବ୍ଦ ଥିଲା ନା, ପାର୍ଶ୍ୱବିକ ଅତ୍ୟାଚାର କୁହାଯାଏ, ଗୋଟେ ପଶୁବୃତ୍ତି କୁହାଯାଏ, ପଶୁବୃତ୍ତି ଗୋଟେ ଜୀବନ, ଗୋଟେ ଗୋଟେ ଚେତନା ଆସୁନି, ଗୋଟେ ଭଲ ମନ୍ଦ ବିଚାର କରିପାରୁନି, ନିଜର ବୁଦ୍ଧିଟାକୁ ସେ ସ୍ଥିର କରିପାରୁନି, ଜାଣିପାରୁନି, ତା ମାନେ ଅତ୍ୟନ୍ତ ବଦ୍ଧ ଅବସ୍ଥା ଏଗୁଡ଼ିକ, ଆଉ ବିଶେଷ କରି ଜଣେ ହରିଭଜନ କରୁଛନ୍ତି ତାଙ୍କ ନିକଟରେ ଯଦି ଏଇ ଗୁଣ ଗୁଡ଼ିକ ସବୁ ଦେଖା ହବ, ତାର କଥା ଭାଷା ଆଚରଣ ଚାଲି ଚଳନ ତାର ନିଜର ଜୀବନଶୈଳୀ ଏଗୁଡ଼ା ଯଦି ସେ ନିଜେ ସୁଧାରି ନ ପାରିଲା, ତାର ଭଜନ ସେ କିଛି କରୁନି ବୋଲି ବିଲକୁଲ ତୁମେ ଜାଣିପାରିବ, ତାର ଭଜନ କେବେ ସେ କେତେ ହରେକୃଷ୍ଣ କହିଲେ କ'ଣଟା ହବ, ତାର ତ ନିଜର ଗୋଟେ ଯଦି ଭଗବାନ ତାର ଭଜନଟାକୁ ଗ୍ରହଣ କରୁଥାନ୍ତେ କିଛି ବି ଶୁଣୁଥାନ୍ତେ, ମୁଁ ଆଜି ଗୋଟେ ପଢୁଥିଲି ସେ କେଉଁଠି ଗୋଟେ ପଢୁଥିଲି ଆଜି ସେଥିରେ ସେ କଥା ଯେ ଭଗବାନ ଭଗବାନ ଯେ ସର୍ବତ୍ର ପାଣିପାଦମ ତତ୍ ସର୍ବତୋପି ଶିରମୁଖମ, ସବୁଆଡ଼େ ଭଗବାନଙ୍କର କାନ ଅଛି, ସବୁଆଡ଼େ ଭଗବାନଙ୍କର ହସ୍ତ ଅଛି, ତେଣୁ ଭଗବାନଙ୍କ ମଧ୍ୟ ଡାକୁଛ ଭଗବାନ ଶୁଣୁନାହାନ୍ତି, କିନ୍ତୁ ଆମେ କେମିତି ଡାକୁଛେ, ଆମେ କେଉଁଥିପାଇଁ ଡାକୁଛେ, ଆମ ଚିତ୍ତବୃତ୍ତିଟା କ'ଣ ସେ ଜାଣିପାରୁଛନ୍ତି, କାରଣ ସେ ପରମାତ୍ମା ରୂପରେ ଅଛନ୍ତି, ଇଏ କାହିଁକି ଡାକୁଛି, କେଉଁଥିପାଇଁ ଡାକୁଛି, ଗୋଟେ ଭକ୍ତର ପାର୍ଶ୍ୱବିକ ବୃଦ୍ଧି ରହି ସିଏ ପ୍ରୋଗ୍ରେସ୍ କରିପାରୁନି, ଭକ୍ତିର ପ୍ରଗତି କରିପାରୁନି, ଏଇଟା ବଡ଼ ଜିନିଷ ନାହିଁ, କିନ୍ତୁ କମ୍ ସେ କମ୍ ତା ହୃଦୟଟାକୁ ଶୁଦ୍ଧ କରିବା ପାଇଁ ସେ ପ୍ରଚେଷ୍ଟା କରିବା ଦରକାର, ସେ ନିଯୁକ୍ତ କେହି ନିଯୁକ୍ତ ଭାବନି ତୁମକୁ କିଏ ସାହାଯ୍ୟ କରିବ, ଗୁରୁ ମନ୍ତ୍ର ଦେବେ, ଭଗବାନ ସେବାର ସୁଯୋଗ ଦେବେ, କିନ୍ତୁ ତୁମକୁ ସେବା କରିବାକୁ ପଡ଼ିବ, ଗୁରୁ ମନ୍ତ୍ର ଦେବେ ସାଧନ ତୁମକୁ ନିଜେ କରିବାକୁ ପଡ଼ିବ, ମନ୍ତ୍ରର ଶକ୍ତିଟା ନୁହେଁ ଯେ ମନ୍ତ୍ରକୁ ଯିଏ ନେଲା ସେ ମନ୍ତ୍ରକୁ ସାଧନ କଲେ ମନ୍ତ୍ର ତାକୁ କୃପା କରି ଫଳ ଦେବେ। ଏମିତି ନାହିଁ ଯେ ତୁମେ ଦୀକ୍ଷା ନେଇଗଲେ ବୋଲି ଗୁରୁ ତୁମକୁ କୃପା କରିଦେବେ, ନାହିଁ। ଗୁରୁଙ୍କର ସେବା ଦୀକ୍ଷା ଗୁରୁ ଗୋଟିଏ ନିର୍ଦ୍ଦିଷ୍ଟ ନିୟମ ଭିତରେ ଆସୁଛନ୍ତି, ପରମ୍ପରାର ନୀତି ଭିତରେ ସେ ଆସୁଛନ୍ତି। କୃପାଟା ଭଗବାନଙ୍କର, ସେଟା ଗୁରୁଙ୍କ ପାଖକୁ ଆସିଛି, ତେଣୁ ସେ କୃପା ବି ଗୋଟେ ନୀତିର ନୀତି ନିୟମର ଅଧୀନରେ ରହିଛି। ସେଠି ସ୍ୱତନ୍ତ୍ରତା କାହାର ନାହିଁ, କୃପା ପାଖରେ ସ୍ୱତନ୍ତ୍ରତା କାହାର ନାହିଁ। ଗୁରୁ ବି ଶାସ୍ତ୍ର ବିଧିଟାକୁ ଭାଙ୍ଗିଦେଲେ ସେ କାହାକୁ କୌଣସି ଶିଷ୍ୟକୁ ବି ସୁରକ୍ଷା ଦେଇପାରିବେ। ଗୁରୁ ବି ଶାସ୍ତ୍ର ସେ ମୋହରରେ ପଡ଼ିଗଲେ ସେ ପାରିବେନି। ଭଗବାନ ଏଟା ଦେଖେଇଲେ ନା, ଆଉ ଦୁର୍ଯ୍ୟୋଧନ ଆଉ ଏ ଯୋଉ ଆମର ବଳଦେବଙ୍କ ଲୀଳାରେ କଣ ଶିଖେଇଲା, ଆଉ ଦୁର୍ଯ୍ୟୋଧନ ଆଉ ବଳଦେବଙ୍କ ଲୀଳାରେ ଶିକ୍ଷାଟା କଣ ରହିଲା ଗୁରୁ ପାଇଁ? ଏ ଶିକ୍ଷାଟା ରହିଲା, ବଳଦେବ ମୋହିତ ହେଇଗଲେ ନା, ଆଉ ସେ ହେଲା ମୂଳ ତତ୍ତ୍ୱ, ଗୁରୁ ତତ୍ତ୍ୱ ତାକୁ ଦ୍ୱାରା ଦେଖାହେଲା। ଗୁରୁ ବୃହ ଯୋଉମାନେ ସେମାନେ ଶିଷ୍ୟର ଯଦି କୌଣସି ଗୁଣ ଦ୍ୱାରା ଆକୃଷ୍ଟ ହେଇକି ତାର ଅନ୍ୟାୟକୁ ସହନ କରୁଛନ୍ତି, ତାକୁ ପକ୍ଷପାତ ଆଚରଣ କରୁଛନ୍ତି, ତାକୁ କୃଷ୍ଣ କେବେ ହେଲେ ସହନ କରିବେନି। ସେ ଚାହୁଁଛନ୍ତି କେମିତି ଯୁଦ୍ଧଟା କେମିତି ବନ୍ଦ ହେଇଯାଉ, ସେଥିରେ ଦୁର୍ଯ୍ୟୋଧନକୁ ବୁଝୁଛନ୍ତି, ବିଭୀଷଣକୁ ବୁଝାଉଛନ୍ତି, ଯୁଦ୍ଧ ନ ହଉ, ଏ ଦୁଇ ଜଣ ନ ଲଢ଼ନ୍ତୁ, ନାଇଁ ତୁମେ ଶିଷ୍ୟଟା ଅନ୍ୟାୟୀ। ପ୍ରଥମେ ସେ ଯୁଦ୍ଧଟା ଟାଳିବା ପାଇଁ ବଳରାମ ତୀର୍ଥକୁ ପଳେଇଗଲେ ନା, ଆଉ ମରଣଟା ଦେଖିବା ପାଇଁ ଭଦ୍ର ଡାକିକି ନେଇଆଇଲେ। ସେଥିପାଇଁ ଏ କଥା ପଡ଼ି ସମସ୍ତେ ଏକ ନୀତି ନିୟମ, ଆମର ଯୋଉ ପରମ୍ପରାର ଶିକ୍ଷା, କାରଣ ଇଏ ଭଗବାନଙ୍କର ନା, ଶାସ୍ତ୍ରବିଧି ଏମିତି ଭାବରେ ରଖାଯାଇଛି, ସମସ୍ତଙ୍କ ପାଇଁ ଶାସ୍ତ୍ରବିଧି ରହିଛି। ଆମକୁ ଅତ୍ୟନ୍ତ ଯାହା କୁହନ୍ତି ଏଇ ସବୁ ସାବଧାନତା ସହକାରେ ଭଗବାନ ହରିଭଜନ କରିବାକୁ ପଡିବ। ହରିଭଜନ ଯଦି ଜଣେ ଶୁଦ୍ଧ ନ ହେଇପାରୁଛି, ଅର୍ଥାତ୍ ବୁଝିବାକୁ ପଡେ ତାର ତାର ଆନ୍ତରିକ ବୃତ୍ତିଟା ଗୋଟେ ଭିନ୍ନ ରହିଛି, ସାଧାରଣଟା ଅଲଗା ଦିଗରେ, ଆନ୍ତରିକ ବୃତ୍ତି ହେଉଛି ଅଲଗା ଦିଗ। ଜଣଙ୍କର ତ ସ୍ୱଭାବ ବଦଳୁନି, ତାର କଥା ଭାଷା ଚାଲି ଚଳନ ନିଜର ଆନ୍ତରିକ ଯୋଉ ଭାବନା ଗୁଡାକ ବଦଳୁନି, ମାନେ ତାର ସାଧନ ସେ ଯାହା କରୁଛି ସେଟା ଗୋଟେ ଅଲଗା ଦିଗରେ, ଆନ୍ତରିକ ବୃତ୍ତି ହେଉଛି ଅଲଗା, ଅନ୍ତର ମନୋଭାବଟା ଅଲଗା ଦିଗରେ, ସାଧନଟା ଅଲଗା ଦିଗ, ସେଥିପାଇଁ ତା କିଛି ପରିବର୍ତ୍ତନ ହବନି। ଏଇଟା ସମାଜ ପାଇଁ କ୍ଷତି, ପ୍ରଚାର ପାଇଁ କ୍ଷତି, ପରମ୍ପରା ପାଇଁ କ୍ଷତି, ଆଉ ସେ ବ୍ୟକ୍ତିର ନିଜର, କାରଣ ସେ ଯେତେବେଳେ ପରିବର୍ତ୍ତନ ହେଇପାରୁନି ତାକୁ ତ ବିଷୟ ସୁଖ ଲାଳସାଟା ତାର ମନ ଭିତରେ ରହିଛି ନା, ସେ ଉଚ୍ଚ ସ୍ୱାଦ ନ ପାଇଲେ ସେ କଣ କରିବ, ସେ ପୁଣି ସେ ଖରାପ କାମ କରିବ, ସେ ଧନ ସ୍ତ୍ରୀ ପୁତ୍ର କନ୍ୟା ସେ କଣ ବି କରିବ, ପରଦାରା ପରନାରୀ ସମ୍ପର୍କ ତାର ଆସିବ, ଜୀବନ କଣ କରିବ, ଜୀବନ ଏଟା ବୃତ୍ତିଟା ପାଶବିକ ବୃତ୍ତି, ଏଟା ପଶୁ ଗୁଣ। ଭଗବାନଙ୍କର ଭକ୍ତି ବିନା ଏ ସର୍ବମଙ୍ଗଳର ଆଗର, ଭକ୍ତି ହେଲା ସବୁ ମଙ୍ଗଳର, ଭକ୍ତି ଯୋଗେ ଥାକେ ଯଦି କୁଶଳ ମଙ୍ଗଲ, ଭକ୍ତି ବିନା ରାଜା ହୋଇଲେ ହୁଅ ଅମଙ୍ଗଲ। ଭକ୍ତିରେ ଯେ ଅଛି ତାର ଅଛି, ଆମର ଭକ୍ତି ଜିନିଷଟା ଭଗବାନଙ୍କର ଚିତ୍ତବୃତ୍ତି ଆନ୍ତରିକ ବୃତ୍ତି ସବୁବେଳେ କେମିତି ପ୍ରଭୁଙ୍କ ପାଖରେ ରହିବ। ଆମେ ଜଗତରୁ ଯିଏ ଭକ୍ତି ଯୋଗକୁ ଆସୁଛି, ଯିଏ ତିଳକ ଲଗାଉଛି, ସେ ଜାଣିବା ଦରକାର ଆମେ ଜଗତର ସାଧାରଣ ମାନବ ଠାରୁ ଭିନ୍ନ, ଆମ ଦିଗଟା ଗୋଟେ ଅଲଗା। ଗୀତାର ଯୋଉ ଶିକ୍ଷା ଏଗୁଡ଼ା ସବୁ ଅଲଗା ଶିକ୍ଷା। ଜଗତରେ ଲୋକମାନେ ସବୁ ଷ୍ଟ୍ରଗଲିଂ କରୁଛନ୍ତି କେଉଁଥିପାଇଁ, ସମ୍ମାନ ମୋର ଦରକାର, ଧନ ଦରକାର। ଭଗବାନ ଏଠି ଓଲଟା କହୁଛନ୍ତି, ନାଇଁ ମାନ ଅପମାନ ହେଉ, ସୁଖ ଦୁଃଖରେ ସମାନ ରୁହ, ମାନ ଅପମାନରେ ସମାନ ରୁହ, ଲାଭ କ୍ଷତିରେ ସମାନ ରୁହ, ଏସବୁ ସବୁ ସାଂସାରିକ ଶିକ୍ଷା ନୁହେଁ, ଏଗୁଡ଼ିକ ଏସବୁ ପୁରା ହାର୍ଡ ଟିଚିଂସ ଗୁଡ଼ିକ। ଆଉ ଆମେ ତ ଏଗୁଡ଼ାକ ହଠାତ୍ ଏଇ ଲେବୁଲକୁ ଯାଇପାରିବାନି, ସେଥିପାଇଁ ଆମକୁ ଆଚାର୍ଯ୍ୟଙ୍କର ନିୟମ ଗୁଡ଼ିକ ସବୁ ଷ୍ଟ୍ରିକ୍ଟଲି ବା ଯାହା କହନ୍ତି କଠୋର ଭାବରେ ପାଳନ କରିବାକୁ ପଡ଼େ, ପ୍ରାର୍ଥନା କରିବାକୁ ପଡ଼େ, ସାଧନ କରିବାକୁ ପଡ଼େ, ନିଜର ଦୋଷ ଦୁର୍ବଳତାଟାକୁ ନିଜେ ଜାଣିବ। ସମାଜ ତୁମେ କେବେ ଢାଙ୍କି ପାରିବନି, ଏଠି ସବୁବେଳେ ମନେ ରଖ, କେହି କାହାର ଦୋଷ ଦୁର୍ବଳତାଟାକୁ ଭିତରେ ବାହାରେ ଢାଙ୍କିକି ତୁମେ ରଖିପାରିବନି ଯେଉଁଦିନ ହେଲେ। ଆଉ ବିଶେଷ କରି ଅଭକ୍ତର ଗୁଣକୁ ଭଗବାନ ଧରେଇବେନି, ସେ ତ ଅଭକ୍ତଟା ନା, ସେ ତ ନରକକୁ ଯିବ। ଆଉ ଭକ୍ତ ଯଦି ତାର ଦୋଷ ଦୁର୍ବଳତା ରଖିକି ସେ ବାହାରେ ଗୋଟେ ଯାହା ପୂଜିଂ କରୁଛି, ଢଙ୍ଗ କରୁଛି ଗୁରୁଦେବ କୁହନ୍ତି, ତାକୁ ଯେଉଁଦିନ ହେଲେ ଭଗବାନ ଏକ୍ସପୋଜ୍ କରି ଭଗବାନ ଭଲ ପାଆନ୍ତିନି। ତୁମର ଦୋଷ ଦୁର୍ବଳତା ତୁମେ ଜାଣିଛ, ତୁ ଭଗବାନ ଡାକ, ସବୁ ଜୀବନ କିଛି ଦୁର୍ବଳତା ରହିଛି, ତୁ ମାଲିକ ଡାକ, ମାଲିକ ଶୋଧନ ତୁମକୁ କରିଦେବେ। ଏ ଡାକିବାଟା ହଉଛି ଆମର ଭକ୍ତି ଭଗବାନଙ୍କୁ ଗୋଟେ ଏତେ ମଙ୍ଗଳମୟ ରାସ୍ତାରେ ସବୁବେଳେ ଦେଖୁନା ଆମତିଳ କରିସାରିବ, କେଶବାୟ ନମ ନାରାୟଣ ନମ ମାଧବ ନମ ଗୋବିନ୍ଦାୟ ନମ, ଆମେ ସବୁ ନୂଆ ଭକ୍ତ ବର୍ତ୍ତମାନ ତ ସମୟ ନାହିଁ ଆମକୁ ଯାହା କୁହନ୍ତି, ଆଗରେ ତିଳ କରିବା ନୂଆ ନୂଆ ଭକ୍ତ ବେଳେ ଏତେ ଭଲ ଲାଗୁଥିଲା, ବସିବୁ ତିଳ କରିବୁ କରି ପ୍ରଣାମ ସେ ସବୁ ସବୁ କେଶବାୟ ନମ ନାରାୟଣ ମାଧବ ନମ ଗୋବିନ୍ଦାୟ ସବୁ କହିସାରିବୁ, ପୁଣି ପ୍ରଣାମ କରିବୁ, ମୁଣ୍ଡରେ ସବୁ କୁଳେ କୁଳେ ଲାଗିଥିବ, ସେତେବେଳେ ମୁଣ୍ଡରେ ଲଗେଇକି ସବୁ ପ୍ରଣାମ କରିକି ବାହାରିବୁ। ତିଳକ ଲଗାଇଲେ ଗୋଟେ ଭଲ ଲାଗେ। ସବୁଥିରେ ପବିତ୍ର ସବୁବେଳେ ପ୍ରଣାମ କରିବା, ତୁଳସୀ ଯା ମନ୍ଦିର ପ୍ରଣାମ କର, ତୁଳସୀ ଦେଖ ପ୍ରଣାମ କର, ପୂର୍ବଦ ଦେଖ ପ୍ରଣାମ କର, ବୈଷ୍ଣବ ଦେଖ ପ୍ରଣାମ କର। କେତେ ସୁନ୍ଦର ଆମର ରଖାଯାଇଛି ଗୋଟେ ଜୀବଟାକୁ ତାକୁ ଶୋଧନ କରିବା ପାଇଁ। ଆଉ କିନ୍ତୁ ସବୁବେଳେ ମନେ ରଖିବାକୁ ପଡିବ ପ୍ରୋସିଜରଟା ରହିଛି। ସ୍କୁଲରେ ଆଡମିସନ ତୁମେ କଲ, ପାଠ ଦିନ ପଡ଼ି ତୁମକୁ କ'ଣଟା କରିବେ? ଆମ କ୍ଲାସ୍ ଟିଚର କିଏ ସିନା ଆମର ବଢ଼ିଆ କ୍ଲାସ୍ ଟିଚର, କ'ଣ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି କ୍ଲାସ୍ ଟିଚର, ଏ ରାଷ୍ଟ୍ରପତି ପୁରସ୍କାର ପାଇଥିବା କ୍ଲାସ୍ ଟିଚର କିନ୍ତୁ ଷ୍ଟୁଡେଣ୍ଟ ଦେଖିଲାକୁ ମ୍ୟାଥମେଟିକ୍ସରେ କେତେ ନା 10 କିଏ ପଢ଼ୁଛୁ କାହା ପାଖରେ ରାଷ୍ଟ୍ରପତି ପୁରସ୍କାର ସେ ପାଇଛନ୍ତି। ଆଉ କ'ଣ ନୋଡ଼େଲ ନା ମଡ଼େଲ କ'ଣ ଗୋଟେ ଲେଖାହେଉଛି ସ୍କୁଲ ଗୁଡ଼ାକରେ, କି ସ୍କୁଲ ଗୋଟେ ଲେଖାହେଉଛି, ନୋଡ଼ାଲ କ'ଣ ଲେଖାହେଉଛି, ନୋଡ଼ାଲ ସ୍କୁଲ, ସେ ମଡ଼େଲ ସ୍କୁଲ, କେତେ ପ୍ରକାର କ'ଣ କରିଥା? ତୁ ପାଠଟା ପଢ଼ୁନ ନା, ପାଠ ନ ପଢ଼ିଲେ କ'ଣଟା କରାହବ? ତୁ ସେଠି ଭକ୍ତି ଯୋଗରେ ଏତେ କଷ୍ଟ ନୁହେଁ, ଏତେ କଷ୍ଟ ନୁହେଁ, ଭକ୍ତି ଯୋଗ ବିଲକୁଲ କଷ୍ଟ ନୁହେଁ। ସଦ୍ରିଜି ନୟପନ୍ଥା ଲୋକ କ୍ଷମାକୃତ ଭୟ ସୁଶୀଳା ସାଧୁ ଯତ୍ର ନାରାୟଣ ପରା, ସାଧୁମାନେ ସରଳ କରିଦେଇଛନ୍ତି। ପାଠଟା କଷ୍ଟ ସବୁବେଳେ ମନେ ରଖ, କୌଣସି ପାଠ ସହଜ ନୁହେଁ। ଅ ଆ ଲେଖାଟା ସହଜ କି? ପାଠ କେବେ ସହଜ ନୁହେଁ, ତାକୁ ସହଜ କରନ୍ତି କିଏ? ଟିଚର କରନ୍ତି। ସେ ବୁଝିଛନ୍ତି ସେଟା ବୁଝେଇଦେବେ, ସେ କରିଛନ୍ତି, ସେ ନିଜେ ପାସ୍ କରିଛନ୍ତି, ସେ ଜାଣିଛନ୍ତି ସୂତ୍ରଟା କ'ଣ। ଭକ୍ତିଟା କଷ୍ଟ କାହାକୁ ଲାଗୁଛି? ଆଜି ମାଷ୍ଟର କତୁରୁ ବୁଝି ନାହିଁ, ପାଠଟା ପଢ଼ୁନି, ମାଷ୍ଟର କତୁରୁ ବୁଝି ନପାରେ ତ ପାଠଟା ଭଲ ଲାଗିବନି। ସେଥିପାଇଁ ଭକ୍ତି ସରଳ, ପାଠଟା ବହୁତ, ଯିଏ ପାଠ ବୁଝିଦେଲା ତ ଖୁସି ଲାଗେ ପଢ଼ିବାନି, ସେ 99 ମାର୍କ ରଖିଦେବ ତ ଖୁସି ଲାଗେ ପାଠ ପଢ଼ିବାନି, ଯିଏ ନ ବୁଝିପାରିଲା ତ କଷ୍ଟ ଲାଗିବ, କାହିଁ ସେ ଟିଚର କତୁରୁ ବୁଝିଲାନି। ବିଦ୍ୟାଟା ସବୁବେଳେ କଷ୍ଟ, କିନ୍ତୁ ଟିଚର ଶିକ୍ଷକ ପାଖରେ ଶିକ୍ଷକ ତାକୁ ସରଳ କରେ। ଭକ୍ତିଟା ବହୁତ ଉନ୍ନତ ଜିନିଷ, କିନ୍ତୁ ଆଚାର୍ଯ୍ୟମାନେ ଆମକୁ ସରଳ ପନ୍ଥା ସବୁ ବୁଝେଇ ଦେଇଛନ୍ତି, ଆବାଦରେ ତାଙ୍କ ପ୍ରତି ଗୋଟେ ବିଶ୍ୱାସ ସ୍ନେହ ଆସୁନି। ଆଉ ତୁମେ କୋଉଠି ଆଗକୁ କୋଉଠି ଯିବ? ଆଗକୁ ଯାଇପାରିବ, ଅଟକି ରହିବ କାହିଁକି ନା ଏ ଯୋଉ ସ୍ଥିତ ପ୍ରଜ୍ଞାଟା ନାହିଁ, ଧୀର ବୁଦ୍ଧି ନାହିଁ। ଆଉ ବିଶେଷ କରି କଳିଯୁଗରେ ଯେମିତି ହେଇଗଲା ଏ ଯୋଉ ସବୁ ସଂସ୍କାର, କେତେ ବଡ଼ କୁସଂସ୍କାର। ଆମେ ମଠରେ ଜଏନ୍ କରିଥିଲୁ 92 ଏଇଟା ହେଇଗଲା କେତେ 2022 ହେଇଗଲା, 92 2022 20 ବର୍ଷ 25 ବର୍ଷ ଭିତରେ ଆମ ଜଗତରେ ଗୋଟେ କେତେ ବଡ଼ ଚେଞ୍ଜେସ୍ ଦେଖିଲୁ, କାରଣ ଏଇଟା କନସିୟସନେସ୍ଟା ଆମର ରହିଲା ନା, ବୁଲୁଛ ଟ୍ରାଭେଲିଂଟେ ପୁରା। ଆଉ 2000 ମସିହାରୁ ମୁଁ 1999 ମୁଁ ଟ୍ରାଭେଲିଂ କରୁଛି, ଏଇଭଳି ଏଇ କରୋନା ହେଲା ବନ୍ଦ ହେଲା, ମୋ ଜୀବନ ମୁଁ 7 ଦିନ କେଉଁଠି ରହିନି, ପୁରା ଟ୍ରାଭେଲିଂ କରି ଦେଖିଲୁ କେତେ ବଡ଼ ଚେଞ୍ଜେସ୍, ଗୋଟେ ପୁରା ସଂସ୍କାର ବିହୀନ ଭଳିଆ ଲାଗିଲା ଆମକୁ ଲାଗୁଛି। ଏଇଟା ସମାଜକୁ କିଛି ଲାଗୁନି, ଏଇଟା ଗୋଟେ ସଂସ୍କାର ବିହୀନ ଭଳିଆ ଆମକୁ ଲାଗୁଛି। କେତେ ଆମେ ସବୁ ଦେଖିଥିଲୁ କେମିତି ଚାଲି ଚଳନ କଥା ଭାଷା, କେତେ ଯୋଉ ପିଲା ଗୁଡାକ ଆସୁଛନ୍ତି ବି କିଛି ନାହିଁ, ଆମେମାନେ କିଛି ଶୁଣୁନଥିଲୁ, କିଛି ପଢ଼ିବା ବି ସମୟ ନଥାଏ। ଗୁରୁ କହିଛନ୍ତି ସେବା କର ଚାଲ, ଧର ଚାଲ ଆସ ପ୍ରସାଦ ପା ଜପଟା କର, ଗୁରୁଦେବ କହିଛନ୍ତି ସେବା କର ଝାଡ଼ୁ ମାର ସେବା ଚାଲ, ବୁଝ ପାଗଳା କରିଦେଉଛନ୍ତି ତୁମକୁ, ଇଏ ପ୍ରଶ୍ନ ସେ ପ୍ରଶ୍ନ, ଏମିତି ହେଲା ସେମିତି ହେଲା, ମୁଁ ଏଟା କରିବି ମୁଁ ସେଟା କରିବି, ଏତେ ଫାଷ୍ଟ ବ୍ରେନ୍, ବାବରେ ବାବା କଣ କରିବ ତାକୁ, ତାଙ୍କୁ ତ ଦୋଷ ଦେଇପାରିବ, ସମାଜ ସଂସ୍କାର ସେ ହେଇଗଲା, ଜେନେରେସନ ଚେଞ୍ଜ ହେଉଛି। ଯେ ତୁମେ ମନେ ରଖ, ତୁମେ ଯେତେ ଚେଞ୍ଜେସ୍ ହୁଅ, କାଳ ଯେତେ ଚେଞ୍ଜେସ୍ ହଉ, ଭକ୍ତିର ନିୟମଟା କ'ଣ ଗୀତାଟାକୁ ଚେଞ୍ଜେସ୍ କରିଦେବା କି? ସ୍ଥିତ ପ୍ରଜ୍ଞାର ଡେଫିନେସନଟାକୁ ଚେଞ୍ଜେସ୍ କରିଦେବା କି? ଇନ୍ଦ୍ର ସଂଯମର ଡେଫିନେସନଟାକୁ ଚେଞ୍ଜେସ୍ କରିଦେବା କି? ଶରଣାଙ୍ଗତର ଡେଫିନେସନଟାକୁ ଚେଞ୍ଜେସ୍ କରିଦେବା କି? ତୁମେ କ'ଣ ହୁଅ, ତୁମର ପରିବର୍ତ୍ତନ ସହିତ, ସମାଜର ପରିବର୍ତ୍ତନ ସହିତ ଭକ୍ତିର ନିୟମ ଗୁଡ଼ିକ ପରିବର୍ତ୍ତନ ହବନି। ଏଥିପାଇଁ ଏଇଟା କଷ୍ଟ ବର୍ତ୍ତମାନ, ଆଚାର୍ଯ୍ୟମାନେ ଆମକୁ ସରଳ ଦେଇଦେଇଯାଇଛନ୍ତି। ଗୁରୁପଦ ବାରମ୍ବାର ତୁମେ ଦେଖ ସବୁବେଳେ କୃଷ୍ଣ ଚେତନା କୃଷ୍ଣ ଚେତନା କୃଷ୍ଣ ଚେତନା ସବୁବେଳେ ଏଇଟା ଲେଖିଛନ୍ତି, ପ୍ରସାଦ ମଧ୍ୟ ଗଚ୍ଛତି, ଭଗବାନଙ୍କର କୃପା ଯେ ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ କରି ଇନ୍ଦ୍ରିୟମାନଙ୍କୁ ଆୟତ କରିପାରିଥାଏ। ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ କରି, ସ୍ୱାଧୀନତା ବିଧି ଗୁଡ଼ା ସବୁ ରହିଛି ନା, ସେଟା ତୁମେ ମନ ଇଚ୍ଛା ତୁମେ କାମ କରିଦେଲ, ତୁମକୁ ଏଇଟା ଭଲ ଲାଗିଲେ ତୁମେ କରିଦେବ, ତୁମେ ଏଇଟା କରିଦେବ, ସେମିତି କିଛି କରିପାରିବନି। ଏଠି ଭକ୍ତି ଜୀବନଟା ଏଭଳିଆ କିଛି ତୁମେ କରିପାରିବନି, ତୁମେ ଇଣ୍ଡିପେଣ୍ଡେଣ୍ଟ ଲାଇଫ କିଛି ତୁମର ନାହିଁ। ଇଣ୍ଡିପେଣ୍ଡେଣ୍ଟ ବର୍ତ୍ତମାନ କ'ଣ, ଯେମିତି ଆମେ ସବୁ ଆସାମ ଜଏନ୍ କରୁଥିଲୁ, ଆମର କିଛି ଇଣ୍ଡିପେଣ୍ଡେଣ୍ଟ ନାହିଁ। ଟେମ୍ପୁଲ କମାଣ୍ଡର ଯେତେବେଳେ ଡାକିବ, ଯେତେବେଳେ ଡାକିବ ଯାହା କରି କହିପାରିବ, ମୁଁ ଜପ ହେଇନି, ତୁମେ କେତେବେଳେ ଜପ କର, ଇଟ୍ସ ଅପ୍ ଟୁ ୟୁ, ସେତେବେଳେ ଡାକୁଛ ତୁମେ ସେବା କରିବ। ଏଥିରେ ପ୍ରଥମ ଗୋଟେ ଇଣ୍ଡିପେଣ୍ଡେଣ୍ଟ ନଥିଲା ଏଇ ଅସୁବିଧାର। ବ୍ରହ୍ମଚାରୀ ଜୀବନଟା କ'ଣ, ବ୍ରହ୍ମଚାରୀ ଜୀବନର ପ୍ରଥମ ହେଲା ସେ ଡିପେଣ୍ଡେଣ୍ଟ ଶିଖିବ, ଇଣ୍ଡିପେଣ୍ଡେଣ୍ଟ ତାକୁ ଦିଆଯିବନି, 0% ଇଣ୍ଡିପେଣ୍ଡେଣ୍ଟ ନାହିଁ, କାରଣ ଯାହାର ସ୍ୱତନ୍ତ୍ରତା ରହିଲା ସେ କେବେ ହଜମ କରିପାରିବ ନାହିଁ। ଯାହା ମନରେ ଯେତେ ସ୍ୱତନ୍ତ୍ରତା ଭାବ, ତା ମୁଣ୍ଡରେ ସେତେ କୁଟିଳତା, ଆଉ ସିଏ ଭଗବାନଙ୍କୁ ସେତେ ଦୂର ରହିଛି, କାରଣ ସିଏ କାହା ଅଧୀନ ରହିବା ପାଇଁ ଚାହୁଁ, ଭଗବାନ ତ ଅଧୀନ ରହୁଛନ୍ତି, ତୁମେ କାହା ଅଧୀନ ରହିବନି କେମିତି, ତୁମ ପିତାର ଅଧୀନ ନାମ, ମାତାର ଅଧୀନ ନାମ, ବ୍ରାହ୍ମଣ ଗୁରୁ ଅଧୀନର ନାମ, ଯିଏ ଯେତେ ଅଧୀନ ରହିଛି ସେ ତ ପରଫେକ୍ଟ ପର୍ସନ୍ ଜଗତରେ। ତୁମେ ରିସର୍ଚ୍ଚ ପର୍ସନ୍ ଯୋଉଟା କ'ଣ ଏଇଟା PhD କରୁଛନ୍ତି ରିସର୍ଚ୍ଚ ପର୍ସନ୍ ଗୁଡ଼ାକ, ତାଙ୍କୁ ସେମିତି ସେ ଯେତେବେଳେ ଜ୍ଞାନୀ ଲୋକ ହେଲେ ତୁମେ ସରକାର କତିରୁ ଗୋଟେ ସାର୍ଟିଫିକେଟ୍ ପାଇପାରିବେ, ଦେଖ ଆଉ ଜଣେ PhD ହୋଲ୍ଡର ପାଖରେ ରହିବାକୁ ପଡ଼ିବ, ରିସର୍ଚ୍ଚ ପର୍ସନ୍ ତାଙ୍କୁ କୁହନ୍ତି, ଆଉ ସେ ରିସର୍ଚ୍ଚ କରିଥିବ, ସେ କେତେଟା PhD ପିଲାଙ୍କର ସେମାନଙ୍କୁ ଦାୟିତ୍ୱ ନେଇଥିବେ। ଆମ ପଥଟା ହେଉଛି ସେଭଳିଆ, ଯେତେ ତୁମେ ଅଧୀନ ରହିବ ତୁମକୁ ଗୋଟେ ଲାଭ ମିଳିବ, ତୁମର କ'ଣ ଭକ୍ତିର ପ୍ରଗତି ହଉ ନ ହଉ ତୁମର ପାଗଳା ମନ ତୁମକୁ ଆଉ ଅସୁବିଧାରେ ପକେଇବନି, କାରଣ ତୁମକୁ ଗୋଟେ ଭୟ ରହିବ। ଓଡ଼ିଆରେ ସେମାନେ କୁହନ୍ତି ଭୟ ନାହିଁ ଯାହାର ଭକ୍ତି ତାର ହବନି, ଆଜିକାଲି ସବୁ ଏହା ନା କାହାର ଭୟ ନାହିଁ, ନା ଗୁରୁଙ୍କୁ ଭୟ, ନା କାହାକୁ ଭୟ, ଗୋଟେ ତୁମେ ଭୟ ନାହିଁ ତୁମ ଭକ୍ତି କଣଟା କରିବ, ତୁମ ମନଟା ସ୍ୱତନ୍ତ୍ର ରହିଲା, ଆଜି କୁଆଡେ ପାଗଳା ଭଳିଆ କୁଆଡେ ଶାସ୍ତ୍ର କଣ୍ଟେ ଶୁଣିଦେବ କଣ୍ଟେ ପଢ଼ିଦେବ, ହାଏ ମୁଁ ଏଟା କରିବି ମୁଁ ସେଟା କରିବି, କିଏ କୁଆଡେ ବୁଲୁଛନ୍ତି କିଏ କୁଆଡେ ଯାଉଛନ୍ତି ହିସାବ ପତ୍ର ନାହିଁ, ସ୍ୱତନ୍ତ୍ରତା ମନ ଯାହାର ଯେତେ ସ୍ୱତନ୍ତ୍ରତା ଅଛି। ଅର୍ଜୁନ ଯୋଉ ଗୋଟିଏ ପଏଣ୍ଟ କହିଛନ୍ତି ସେ ଗୋଟିଏ ପଏଣ୍ଟରେ ଶିଷ୍ୟର ସବୁ ଗୁଣ ରହିଲା, ଆଉ କିଛି ନାହିଁ। ଏଗୁଡ଼ା ତ କହିଲେ ଏଗୁଡ଼ା ତ ଆଜିକାଲି ତାଙ୍କୁ ସଂସ୍କାର ନାହିଁ, କ'ଣ କରିବ ତୁମେ ଗୁରୁ ବୈଷ୍ଣବଙ୍କର କାର୍ଯ୍ୟ ଗୁଡ଼ାକ କରିବା ପାଇଁ ଏଗୁଡ଼ା କରିବା କଥା, କିନ୍ତୁ ସଂସ୍କାର ଯୋଉ ରହିଛି ସବୁ ଭଗବତ ଗୀତାରେ ସବୁ ଇଣ୍ଡିକେସନ ଦେଇଦେଉଛନ୍ତି ନା, କାର୍ପଣ୍ୟ ଦୋଷ ଅପବାଦ ସ୍ୱଭାବ ପୁଚ୍ଛାମି ତମ ଧର୍ମ ସମୂଢ ଚେତା ନିଶ୍ଚିତ ବୃହିତ ନିଶିଷ୍ୟତେ ହଂସା ଧିମାମ ତ୍ୱାମ ପ୍ରପନ୍ନମ। ମୋର ଆମର ଇଣ୍ଡିପେଣ୍ଡେଣ୍ଟ ଥିଲା, ବର୍ତ୍ତମାନ ମୁଁ କେତେ ପ୍ରପନ୍ନମ, ମୁଁ ପୁରା ଶରଣାଗତ ହେଇଗଲି, ନିଶ୍ଚିତ କରି ମୋତେ କୁହନ୍ତୁ ମୁଁ କ'ଣ କରିବି। ଦି ଭାଇ କହିଦେଲୁ ସିନା, କହିଦେଲା ପରେ କେତେଟା ପ୍ରଶ୍ନ ପଚାରିଲୁ, 16-17 ପ୍ରଶ୍ନ ପଚାରିଲୁ, ଆଉ ଯୁଦ୍ଧ କରିବି କି ନାହିଁ, ମନରେ ଗୋଟେ ସ୍ୱତନ୍ତ୍ରତା ଭାବନାଟା ରହିଛି, ଆଉ ସ୍ୱତନ୍ତ୍ରତା ଯେ ଏକାଥରେ ଚାଲିଯିବ, ଜଣେ କହିଦେବ ୟେସ୍ 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 ମୁଁ ସବୁ ଜିନିଷ ମାନିନେ ବି ହବନି, କେତେଟା ଆମେ କରନ୍ତି କିନ୍ତୁ ଅନ୍ତରରେ ଇଚ୍ଛା ନଥାଏ, ମନ ହାତରେ ମୋର ମନଟା ମାନୁନି, ଗୋଟେ ଓଡ଼ିଆ କହୁଛି ମୋ ମନ ମାନୁନି, କ'ଣ କରିବି, ମୁଁ ରହିଛି ଯେତେବେଳେ କହୁଛନ୍ତି ଯେତେବେଳେ ଗୁରୁ କରୁଛି, ଆଉ ବହୁତ ଜିନିଷ ତୁମକୁ ନ ମାନିଲେ ବି ତୁମକୁ କରିବାକୁ ପଡିବ। ଏଇଟା ହଉଛି ବିଧି, ଶାସ୍ତ୍ର ବିଧି, କାହିଁକି ଏଟା ତୁମର ପରମାର୍ଥ କାମ ନ ଲାଗିବ, ତୁମ ମନ ଆଟଲିଷ୍ଟ ସଂଯମ ହବ, ବହୁତ ଜିନିଷ ଆମକୁ ଭଲ ଲାଗୁନଥିଲା ଯାହା ଆମେ ବ୍ରହ୍ମଚାରୀ ଥିଲୁ, ଆମକୁ କରିବାକୁ ପଡ଼ୁଥିଲା ସ୍ୱତନ୍ତ୍ର ସମୟଟା। ଯେମିତି ଜ୍ୱର ହେଇଗଲେ ସେତେବେଳେ ଇଚ୍ଛା କେବେ ବି ହୁଏନି ଚୁଡ଼ା ଖାଇବି, ଜ୍ୱର ହେଲା କ'ଣ ଡାକ୍ତର କ'ଣ କହିବ, ଚୁଡ଼ା ଖାଅ ଖଇ ଖାଅ, ସେ ଯୋଉ ମୋର ମନ ଅଛି ଛୁଆଟି ବେଳେ ମୋତେ ବେଶୀ ହୁଏ ଟାଇଫଏଡ଼୍ ହୁଏ, ଟାଇଫଏଡ଼୍ ଥରେ ଦୁଇଥର ଗୋଟେ ହେଇଛି ମୁଁ ମନେ ରଖିଛି, ସେ ଟାଇଫଏଡ଼୍ ହେଲେ ଖଇ ଉଡ଼ା ଦିଅନ୍ତି, ସେ ଏତେ ଗନ୍ଧ ହଉଥିବ ସେ ସମୟରେ ଟାଇଫଏଡ଼୍ ସମୟରେ, ଇଚ୍ଛା ଖାଇଲେ କ'ଣ ଅର୍ଣ୍ଣ ଖାଇବି, ଡକ୍ଟର ମନା କରିଥିଲେ ତୁମେ କୌଣସି ଦାନ୍ତରେ ଚୋବେଇବା ଜିନିଷ ଖାଇପାରିବନି, ସେତେବେଳେ ତ ମେଡିକାଲ ଆଡ଼ଭାନ୍ସ ନଥିଲା, ଟାଇଫଏଡ଼୍ ହେଲେ ମୋର ମନେ ଅଛି ଟାଇଫଏଡ଼୍ ହେଲେ କେବେ ଦାନ୍ତରେ ଚୋବେଇବା ଜିନିଷ ଖାଇବନି, ତେଣୁ ଖଇଟା କ'ଣ କ୍ଷୀର ପକେଇଦେଲେ ତାକୁ ପିଦେବ, ସେତେବେଳେ ତୁମକୁ ବାନ୍ତି ଲାଗିବ, ଖଇ କ୍ଷୀର ବହୁତ ସୁନ୍ଦର ଅମୃତ ସବୁଠୁ ଏନର୍ଜେଟିକ୍ ଜିନିଷ, କିନ୍ତୁ ତୁମକୁ ସେତେବେଳେ ଲାଗିବ, ସ୍ୱରଟା ବିପରୀତ ଅଛି ନା, ସେଟା ଶାସ୍ତ୍ରୀୟ ବିଧି ଗୁଡ଼ିକ ନୀତିନିୟମ ଗୁଡ଼ିକ ମନ କାହାର ଅଧୀନ ରହିବାଟା ତାକୁ ଭାରି ଖରାପ ଲାଗିବ, ସେ କହୁଛି ମୁଁ ଯେଉଁଟା ବିଚାର କରୁଛି ସେଇଟା ଠିକ, ସେ ସ୍ୱତନ୍ତ୍ରତାଟା ହିଁ ତାକୁ ନଷ୍ଟ କରିଦେଉଛି, ଆଉ ଶିଷ୍ୟମାନେ ପ୍ରଥମେ ସହିଲା ତୁମ ସ୍ୱତନ୍ତ୍ରତା ଇଣ୍ଡିପେଣ୍ଡେଣ୍ଟ, ତୁମେ କ୍ୱେଶ୍ଚନ୍ କରିପାରିବେନି, ତୁମର କ'ଣ ସ୍ୱତନ୍ତ୍ର କିଛି କରିପାରିବ, ହରିଲା ତୁମେ ଯାହା କୁହା ହଉଛି କୁହ, ସମୟ ଆସିଲେ ତୁମେ ବୁଝିପାରିବ, ନହେଲେ ବି ବୁଝିପାରିବନି କିଛି, ଆମେ ବି ବୁଝିପାରୁନଥିଲୁ ଆମ ଗୁରୁଙ୍କର କଥା, କିଏ ମାନୁଥିଲୁ, ଗୁରୁଦେବ କହିଛନ୍ତି କର, ଆମ କ୍ୟାରିୟର କ'ଣ ହବ, ଆମେ ଭକ୍ତି କାହିଁକି ହଉନି, କେଉଁଠି କ'ଣ, କିଛି କୌଣସି କ୍ୱେଶ୍ଚନ୍ ନଥିଲା ଆମର, ମାନିବାକୁ ପଡିବ। ପୂର୍ବଦ ଶିଷ୍ୟମାନେ ଯୋଉ ଆଜି ୱାର୍ଲଡ ୱାଇଡ୍ ଟିଚର ସବୁ ଯାହା ବିଶ୍ୱରେ ଏଡ଼େ ଗୋଟେ କାମ କରିଛନ୍ତି, ପୂର୍ବଦ କହିଲେ ଟ୍ୟୁସନ୍ କର ଚାଲ, ଆଉ କିଛି ନାହିଁ, ପୂର୍ବଦ କହୁଥିଲେ ଏଟା ବନାଫାଇଡ୍ ମୁଭମେଣ୍ଟ ଚାଲ, ଏଇଟା ତୁମର ବୁଦ୍ଧି ଖର୍ଚ୍ଚ, ଏତେ ଏବେ ତ ସବୁ ବୁଦ୍ଧିଆ ଗୁଡ଼ା ଗାଇଲେଣି, ସବୁ ଭାରି ଟ୍ୟାଲେଣ୍ଟ ତାଙ୍କୁ ସବୁ ଅତି, ଦୁଇଟା ବୁଦ୍ଧି ନାହିଁ କି, ସବୁଠୁ ବୁଦ୍ଧି ହେଲା ବୁଦ୍ଧିଆ କିଏ, ପକ୍ଷୀ ଭିତରେ କିଏ କାକ, ଆଉ ପଶୁ ଭିତରେ ଶୃଗାଳ, କୁହନ୍ତି ଶିଆଳ ନା ଶୃଗାଳ ବଡ଼ ଚତୁର ପଇଡ଼ ବଡ଼ ମଧୁର, ସେ ଭାରି ଶୃଗାଳ ବଡ଼ ଚତୁର ନା, ସେ କମ୍ ଚାଲାକ ସିଏ, ସେ ତୁମେ ଦେଖିବ କେଉଁ ବାଟେ କ'ଣ କରିକି ସେ ଗାତ ଭିତରୁ କଙ୍କଡ଼ା ମାଛ ଖାଇଦେବ, ଯେଉଁ ବର୍ଷା ହେଇଗଲେ ବର୍ଷା ସବୁଆଡ଼େ ବର୍ଷା ହେଇଯିବ, ଆଉ ଦେଖିବ ଏଇଠିକି ଆସୁଛନ୍ତି ଏ ଯେଉଁ ପୋଖରୀକି ଆସୁଛନ୍ତି, ତାଙ୍କୁ ଦେଖାବ ରାତିରେ, ସେ ଦେଖିବେ ମାଛଟା ଅଛି ନା, ସେ ପାଣିଟାକୁ ଚପଚପ କରିବ, ସେ ମଣିଷ ହାତ ମଣିଷ ଭଳିଆ ବସିକି ସେଇଟା ବସିକି ପାଣିଟାକୁ ଚପଚପ କରିବ, ଚପଚପ କଲେ ସିଏ କ'ଣ ଭାବିବେ, ମାଛମାନେ କ'ଣ ଭାବିବେ, ଏଠି ଖାଦ୍ୟ ଅଛି, ସେ ହାତଟା କେମିତି କରିବ, ସେ ଆଇଲା ମାନେ ତାକୁ ଧରି ଫୋପାଡ଼ି ଦେବ ବାହାରକୁ, ଦେଖାଯାଉ ଏ ପଶୁପକ୍ଷୀମାନଙ୍କ ବୁଦ୍ଧି ଶୃଗାଳ ସବୁଠୁ ବଡ଼ ବୁଦ୍ଧି। କଙ୍କଡ଼ା ଗୁଡ଼ା କେଉଁଠୁ ରୁହନ୍ତି? ଗାତ ଭିତରେ। ସେଥିପାଇଁ ଶୃଗାଳ ଦେଖିବ ତା ଲାଞ୍ଜ ଗୁଡ଼ା ସବୁବେଳେ ମୁଣ୍ଡା, କଙ୍କଡ଼ାଟାକୁ ଦେଖିବ ଜାଣିଲୁ ଏଇଟା କଙ୍କଡ଼ା ଗାତ, ଖାଇବାକୁ ମିଳୁନି, କଣ କରିବ କଣ ସିଏ? ତେଣୁ ତା ଲାଞ୍ଜଟା ଭର୍ତ୍ତି କରିବ, ବସିବ ଉଠିବ ବସିବ ଉଠିବ। ତେଣୁ କଙ୍କଡ଼ା ରାଗିଯିବ, ରାଗି 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 ସିଏ ବହୁତ ରାଗୁଥିବ, କାହିଁକି ତା ଦେହରେ ବାଜୁଥିବ ବାଜୁଥିବ। ସେ ଜାଣିଛି କେଉଁଠୁ କଙ୍କଡ଼ା, ସେ ଜାଣିଦବ କେତେ ଭିତରୁ ଗାତ କରିଛି ଜାଣିଦବ। ରାଗି 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 ତାକୁ କାମୁଡ଼ି ଯେତେବେଳେ ଧରିବ, ଜୋର କାମୁଡ଼ି ଧରିବ, ସେ ବିଲକୁ ଯେତେବେଳେ ତୁମେ ଯିବ, ମୁଁ ଛୁଆଟୁ ସବୁ ସବୁବେଳେ ରିସର୍ଚ୍ଚ ମୁଁ କରେ, ଆଉ ମୋ ବ୍ରେନ୍ ସେ ପଚାରିବି, ସେ ଆମର ଥାଏ ତା ନା କ'ଣ ଚାଲିଗଲାଣି ସେ ବୁଢ଼ାଟା, ଏବେ ପଚାରୁଥିଲି ସେ ଅଛି ନା ଆଉ ବାହାରି, ମାନେ ଗୋଟେ ଏତେ ଡେଡିକେଟେଡ୍ ଗୋଟେ ମାନେ ଶିଷ୍ୟ ହୁଏ ଯେମିତି କରନ୍ତି ସେଭଳିଆ, କ'ଣ ତା ନା ଭୁଲିଗଲେ ଠାକୁରଙ୍କ ନାଁ ଥିଲା। ତାକୁ ପଚାରେ ଏଗୁଡ଼ା କିଏ ଖାଇଛି, କଙ୍କଡ଼ା ଗୁଡ଼ା କିଏ ଖାଇଛି? ଶିଆଳ ଏମିତି ଖାଏ, ସେ ସବୁ ଗାଁ ଲୋକ ଏମିତି ଖାଇ ତା ପେଟ ତା ମଝିରୁ ଖାଇଦେଇଥିବ, ତାକୁ ଫୋପାଡ଼ି ଦେଇଥିବ, ଖୋଳଟା ଖାଲି ପଡ଼ିଥିବ, ଆ କେମିତି ଖାଇ ତା କାମୁଡ଼ି ପକେଇବନି? ସେ ବୁଢ଼ା ମତେ କହିଥିଲା କାଶୀନାଥ ତା ନା, ତାକୁ କାଶିଆ ଦାଦା କାଶିଆ ଦାଦା ଡାକନ୍ତି। ସେ ସବୁ ସବୁବେଳେ ପଚାରିବେ ଏଇଟା କାହିଁକି ହଉଛି, ଏଇଟା କାହିଁକି ହଉଛି, ଏ ପତ୍ର କାହିଁକି ଲଗଉଛ, ଦେଇଗଲା କଣ ହବ, ସେ ସବୁ କହିଦେବ ବୁଝିକି। ସେ ତାର ଲାଞ୍ଜକୁ ଲଗେଇ ଲଗେଇ ତାକୁ ରଖେଇବ, ରଖେଇ 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 ସେ ତ ରାଗିଯିବ, ସେ ତ ଧରିବ ତା ଲାଞ୍ଜ, ଲାଞ୍ଜ ଧରିଲେ ଧୀରେ ଉପରକୁ ଉଠି ଆଣିକି ଫବାଡ଼ିଦେବ, ଫଡ଼ିଦେ ତା ମୁହଁ ଖାଇବନି କି, ତାକୁ ସେ ଉଲ୍ଟିକି ପକେଇଦେବ, ଏତେ ଚାଲିଗା ଗୋଡ଼ର ମାଡ଼ି ବସି ତ ଖାଇବ। ବୁଦ୍ଧିଆ ଗୁଡ଼ା ଯେମିତି ପଶୁପକ୍ଷୀ ଭିତରେ ବୁଦ୍ଧିଆ ଅଛି, ମଣିଷ ବର୍ତ୍ତମାନ ବର୍ତ୍ତମାନ ସମସ୍ତେ ବୁଦ୍ଧିଆ, ଯାଇ ବୁଦ୍ଧିନଥିଲା। ଏଇ ଯୋଉ ମୋବାଇଲ ଗୋଟେ ଧରିଲେ, ମୋବାଇଲରେ ସବୁ ଏଇ ସବୁ ହେଉଛି ମୋବାଇଲ ବୁଦ୍ଧି, ଏଇଟା କ'ଣ ତାଙ୍କ ବୁଦ୍ଧି, ନିଜ ବୁଦ୍ଧି, କୋଟି ଦେଖିଦେବ ମୋବାଇଲରେ ଏଇଆ କହିଦେଲା, ସେ ସେଇଆ କହିଦେଲା, ଏ ସବୁ ପଣ୍ଡିତ, ମୋବାଇଲ ପଣ୍ଡିତ, ଇଏ ଶାସ୍ତ୍ର ପଣ୍ଡିତ, ଶାସ୍ତ୍ର ପଣ୍ଡିତ ଥିଲେ ଅଲଗା, ଏ ସବୁ ମୋବାଇଲ ପଣ୍ଡିତ, ମୁଁ ବସିକି ଦେଖୁଛି ଏସବୁ ମୋବାଇଲ ଶୁଣିକି ପଣ୍ଡିତ, ଇଆ କଥା ଶୁଣିଦେଲେ ତା କଥା ଶାସ୍ତ୍ର ପଣ୍ଡିତ କହୁନା, ଶାସ୍ତ୍ର ପଣ୍ଡିତ ହେଲେ ତୁମର କିଛି ଗୋଟେ ଭେଜା ରହିବ, ଏଇଟା ସବୁ ମୋବାଇଲ ପଣ୍ଡିତ। ତେଣୁ ମୋବାଇଲରେ ତ ଆଉ ଜ୍ଞାନ ପାଇବନି, ମଲେ ଗୁଗୁଲ ଜ୍ଞାନ ନାହିଁ, ଗୁଗୁଲ ଖେଳେ ଖେଳେ ଥିଲା ଜ୍ଞାନ ମିଳିବନି ସାର ମଲେ। ଈଶ୍ୱରଙ୍କର ବୁଦ୍ଧି ଗୁଡ଼ାକ ଚତୁର, ସରଳତାରେ ତୁମେ ଯଦି ବଞ୍ଚିବାକୁ ଚାହୁଁଛ ଭକ୍ତି ଯୋଗରେ, ଭଗବାନ କୁ ପ୍ରସାଦ ମଧ୍ୟ ଗଚ୍ଛନ୍ତି, ମୋର କୃପା ତୁମେ ପ୍ରାପ୍ତ ହବ, ନିୟନ୍ତ୍ରିତ ପ୍ରଭୁ ଶବ୍ଦ ରଖୁଛନ୍ତି ନା, ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ କରି ଇନ୍ଦ୍ରିୟମାନଙ୍କୁ ଆୟତ କରିପାରେ, ସେ ଭଗବାନଙ୍କର ପୂର୍ଣ୍ଣ କୃପା ଲାଭ କରିପାରେ, ଏବଂ ଏହିପରି ଭାବରେ ସେ ସମସ୍ତ ପ୍ରକାର ରାଗ ଦ୍ୱେଷରୁ ମୁକ୍ତ ହୋଇପାରେ। ତୁମର ଅନ୍ତର ଭିତରେ ଏଗୁଡ଼ା ସବୁ ମାନେ ଆସକ୍ତି ରହିଛି, ଦ୍ୱେଷ ରହିଛି, କଣ ତୁମେ ସବୁ ରହୁଛ ଭାବନା ଗୁଡ଼ାକ ସବୁ ଅତି ଘୃଣ୍ୟ ଭାବନା, ତୁମ ନିଜକୁ ଗୋଟେ ନିଜକୁ ଜାଣିବା ଦରକାର ଅଛି ନା, ଗୋଟେ ମନୁଷ୍ୟ ହେଇଛି, ଆମେ ଅନ୍ୟକୁ ଅନ୍ୟ ପ୍ରତି ଆସକ୍ତି ହେଲେ ଆମେ କଷ୍ଟ ପାଇବା, ଅନ୍ୟ ପ୍ରତି ଦ୍ୱେଷ ହେଲେ ଆମେ ବି କଷ୍ଟ ପାଇବା। ସେଥି ଯେତେ ଏଇ ଦୁଇଟା ଜିନିଷରୁ କାହା ସହିତ କାହାକୁ ବେଶୀ ଭଲ ପାଇବନି କି କାହାକୁ ଦୋଷ କରିବନି, ଭଲ ପାଇବାଟା କେବଳ ଭଗବାନଙ୍କୁ, ଆଉ ସଂସାର ସମସ୍ତେ ତାଙ୍କ ସ୍ଥିତି ନେଇକି ରହିଛନ୍ତି, ଏତେ କଥା କହିଦେଲେ ହବନି କେବଳ, ଏ କଥା ଦ୍ୱାରା କାମ ନୁହେଁ, ଏ ପ୍ରସାଦ ମଧ୍ୟ ଗଚ୍ଛନ୍ତି, ଏ ବହୁତ ବଡ଼ ହାୟର ଷ୍ଟେଜ୍। ଆଉ ସେଥିପାଇଁ ପ୍ରଭୁପାଦ ଏଠି ରଚନା କରୁଛନ୍ତି ତାଙ୍କ ତାତ୍ପର୍ଯ୍ୟରେ, ପୂର୍ବରୁ ଏକଥା କୁହାଯାଇଛି ଯେ ବ୍ୟକ୍ତି କେତେକ କୃତ୍ରିମ ଉପାୟରେ ବାହ୍ୟତ ଇନ୍ଦ୍ରିୟ ସଂଯମ କରିପାରେ, କିନ୍ତୁ ଇନ୍ଦ୍ରିୟ ଗୁଡ଼ିକ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତ ନହେଲେ ଅଧିପତିତ ହେବାର ବହୁତ ସମ୍ଭାବନା ଅଛି, ବହୁତ ସମ୍ଭାବନା ଅଛି। ବଳଦେବ ବିଦ୍ୟାସଙ୍ଗ ଟିକା ପଢିଥିଲେ ବୋଧେ, ହଁ, ଯଦିଓ ପୂର୍ଣ୍ଣ କୃଷ୍ଣ ଚେତନା ଥିବା ବ୍ୟକ୍ତି ଇନ୍ଦ୍ରଭୋଗ୍ୟ ବିଷୟବସ୍ତୁ ଉପଭୋଗ କଲା ଭଳି ବାହାରକୁ ଜଣାପଡ଼େ, ତଥାପି ସେ ସେପରି କରେ ନାହିଁ, ତାର କୌଣସି ପ୍ରକାର ଇନ୍ଦ୍ରିୟ ସୁଖଭୋଗ ବା ଇନ୍ଦ୍ରିୟକ୍ରମ ପ୍ରତି ଆସକ୍ତି ନଥାଏ, କାରଣ ସେ କୃଷ୍ଣ ଚେତନାରେ ଥାଏ। କୃଷ୍ଣ ଚେତନାଶୀଳ ବ୍ୟକ୍ତି କେବଳ କୃଷ୍ଣଙ୍କୁ ସୁଖ ଦେବାରେ ସର୍ବଦା ବ୍ୟସ୍ତ ଥାଏ। ତେଣୁ ଦେଖ ତାତ୍ପର୍ଯ୍ୟ ଗୁଡ଼ିକ ଦେଖ, ଶ୍ଳୋକର ଅର୍ଥ କୁଆଡ଼େ ଯାଉଛି, ପ୍ରବତ ତାକୁ ତାତ୍ପର୍ଯ୍ୟ କେଉଁଠି ଆଣୁଛନ୍ତି, ସବୁ ଭକ୍ତି ପରା ଅର୍ଥ, କାରଣ ଅର୍ଥଟା ହେଉଛି କେବଳ ସେଇଠି ଲାଗିବ, ଜ୍ଞାନୀ ଗୁଡ଼ା ଏଇଟା ଧରିପାରିବେନି। ଏଇ ଯୋଉ ସବୁ ଅଛି ବାହାର ବହି ଗୁଡ଼ା କଣ ମୋତେ ତ ନାହିଁ, ସେଗୁଡ଼ାକ ମୁଁ ସବୁ ମୁଁ ସବୁ ରଖିକି ହାତ ମାରିଛି, ସବୁ ବାହାର ବହି ସେ କଣ ଲେଖିଛି କଣ କରିଛି, ଆମେ ବାହାର ବୁଲୁଛୁ ଥିଲୁ ସେତେବେଳେ ସବୁ ବାହାର ସବୁବେଳେ ପବ୍ଲିକ ଯାଉଥିଲୁ, ପବ୍ଲିକ ଲୋକ ଆମକୁ ପଡ଼ାକିନି ପ୍ରଶ୍ନ କରିବେ, ଆଉ ସେଥିପାଇଁ ପବ୍ଲିକ ହୋଲି ଯିବାକୁ ଇଚ୍ଛା ନାହିଁ, ପବ୍ଲିକ ଗଲା ମାନେ ତୁମେ ସେ ପବ୍ଲିକ କଥା ଗୁଡ଼ା ସବୁ ମୁଣ୍ଡରେ ବସିବ, ସେତେବେଳେ ସବୁ ସବୁ ସେ କଣ ଲେଖୁଛି ଅନୁବାଦ ଗୁଡ଼ା ମୁଁ ସବୁ ଟ୍ରାଏ କରେ, କଣ ସେ ଅନୁବାଦ ଲେଖିଛନ୍ତି, ସବୁ ଜ୍ଞାନ ପରା ଅର୍ଥ ଗୁଡ଼ା କେବେ ବି ଭକ୍ତି ଅର୍ଥ ଆଣିପାରିବେନି। ସବୁ ଦେଖ ସେ ପୂର୍ଣ୍ଣ କୃଷ୍ଣ ଚେତନାଶୀଳ, ପୂର୍ଣ୍ଣ ଏଖା କୃଷ୍ଣ ଚେତନା ଗୀତାରେ ଦେଖ ସବୁ ଭର୍ତ୍ତି କରିଦେଇଛନ୍ତି ପ୍ରଭୁ, ଗୋଟେ ସାର ତ ଆଉ କିଛି ନାହିଁ ଭକ୍ତି ଛଡ଼ା, ଗୀତା ପଢ଼ିବାର ଅର୍ଥ ଦୁଇଟା, କୃଷ୍ଣଙ୍କୁ ଭକ୍ତି କରିବା, କୃଷ୍ଣ ହେଉଛି ଭଗବାନ, ବାସ୍। ଆଉ ତୃତୀୟ କ'ଣ କରିବି ଯଦି ଜଣେ ପ୍ରଶ୍ନ କରିବ, ସାର ହେଲା ତାଙ୍କର ଶରଣ ଯିବା ସର୍ବଧର୍ମ। ସରି, ଗୀତାର ସାର ତିନିଟା କଥା, ଆଉ ବେଶୀ ଯିଏ ଅତି ସରଳ ବୁଝିବୁ ଗୀତାଟା ବୁଝିବ, କୃଷ୍ଣ ହେଉଛନ୍ତି ଭଗବାନ, କେମିତି ଭଗବାନ ନା ସ୍ୱୟଂ ଭଗବାନ। ଆଉ କ'ଣ କରିବାକୁ ପଡ଼ିବ, ଭକ୍ତି, ତାକୁ ଭକ୍ତି କରିବାକୁ ପଡ଼ିବ। କିଭଳି ଭକ୍ତି କରିବାକୁ ପଡ଼ିବ, ପୂର୍ଣ୍ଣ ଶରଣାଗତ ହେଇ ଭକ୍ତି କର, ଶେଷ। ତା ଦେହରେ ସେଇ ତିନିଟା ଜିନିଷରେ ପୁରା ଗୀତାଟାକୁ ମୁଁ ଲଗେଇଦେବି, ପ୍ରତି ଅଧ୍ୟାୟରୁ ଲଗେଇଦେବି କେଉଁଠି ତିନିଟା ଜିନିଷ ଅଛି, କେଉଁଠି କୃଷ୍ଣ ଭଗବାନ ବୋଲି କୁହାଯାଉଛି, ଗୀତାର ପ୍ରତି ଅଧ୍ୟାୟ କେଉଁଠି ଭକ୍ତି କୁହାଯାଉଛି, କେଉଁଠି ପ୍ରତି ଅଧ୍ୟାୟ ଶରଣାଗତ ଅଛି, ସବୁ ଜିନିଷଟା ଏଠି ଲାଗିବ। ସବୁ ଅଧ୍ୟାୟ ଭଗବାନ ଭକ୍ତି କଥା କହିଛ, ସେ ପୂର୍ବ ସଫଳ ଲାଗୁଛନ୍ତି ଭକ୍ତି ଭକ୍ତି ଭକ୍ତି। କୃଷ୍ଣ ଚେତନଶୀଳ ବ୍ୟକ୍ତି କେବଳ କୃଷ୍ଣଙ୍କୁ ସୁଖ ଦେବାରେ ସର୍ବଦା ବ୍ୟସ୍ତ ଥାଏ, ବାସ୍ ତାର ଜୀବନର ଲକ୍ଷ୍ୟଟା ହେଲା କେବଳ କୃଷ୍ଣଙ୍କୁ ସୁଖ ଦେବ, ଏତଦ ବ୍ୟତୀତ ଅନ୍ୟ କୌଣସି କର୍ମରେ ସେ ବ୍ୟସ୍ତ ନଥାଏ, ତେଣୁ ସେ ସମସ୍ତ ପ୍ରକାର ଆସକ୍ତିରୁ ଉର୍ଦ୍ଧ୍ୱରେ ଥାଏ। ଏଇ ଯୋଉ ଏଇଟା କ'ଣ କେଉଁ ଉଦାହରଣ ଦେଲେ, ଏଇ ଯୋଉ ଏଇ ପର୍ବଟା କହିଲେ କ'ଣ କ'ଣ କହିଲେ, ପୂର୍ବର ସହିତ ଏଇଟା ଲଗା, ବାହାରକୁ ଜଣାପଡ଼େ ଯେ କୃଷ୍ଣ ଚେତନଶୀଳ ବ୍ୟକ୍ତି ଆସକ୍ତି ଥାନ୍ତି, କିନ୍ତୁ ସେ ସବୁବେଳେ କୃଷ୍ଣଙ୍କୁ ସୁଖ ଦେବା ନିମିତ୍ତ ବ୍ୟସ୍ତ ଥାନ୍ତି, ସେଟା ଗୋଟେ ଆସକ୍ତି ନୁହେଁ କି, କୃଷ୍ଣଙ୍କୁ ସୁଖ ଦେବା ନିମିତ୍ତ ଯୋଉ ବ୍ୟସ୍ତଟା ସେଟା ଆସକ୍ତି, କିନ୍ତୁ ଏଇଟା ଭୌତିକ ଆସକ୍ତିର ଉର୍ଦ୍ଧ୍ୱରେ। କୃଷ୍ଣଙ୍କୁ ସୁଖ ଦେବାର ଭାବନାଟା କେମିତି ମୁଁ ସୁଖ ଦେଇ, ଯାହା ଆମେ କରୁଛେ ନା, ଯେମିତି ସ୍ପେଶାଲି ଯେଉଁମାନେ ମଠବାସୀ ମନ୍ଦିର ରହୁଛନ୍ତି, ଯେଉଁମାନେ ଘରେ ରହୁଛନ୍ତି, ଭକ୍ତ ହେଇଛନ୍ତି ମନ୍ଦିର, ଯେଉଁମାନେ ତାଙ୍କ ପାଇଁ ବହୁତ 100% ଫେସିଲିଟି ଅଛି କୃଷ୍ଣ ସୁଖ ଦେବା, ତାଙ୍କର କିଛି ବର୍ଡନ ନାହିଁ, ତାଙ୍କର ଗୋଟେ କାମ କରିପାରିବେ କୃଷ୍ଣ, ସେ ଗୋଟେ ଏଇଟା ଅପରିଷ୍କାର ଏଇଟା ଝାଡ଼ୁଦେବେ, ଆରେ ଏଇଟା ଭଗବାନ ଜାଗାର ନା, ମନ୍ଦିରକୁ ଯିଏ ଆସୁଛି ଦେଖିଦେଲା ଧୂଳି ହେଇଛି, ସେ ତାର ଝାଡ଼ଟା ମାରିଦେଲା, ସେ ତା ଚିନ୍ତା କଲା ପ୍ରଭୁଙ୍କର ଜାଗା, ଭଗବାନଙ୍କ ଜାଗାଟା କିନ୍ତୁ ଅପରିଷ୍କାର ହବ, ଏଇଟା କୃଷ୍ଣ ସୁଖ ହେଇଗଲା। କର୍ମଟା ଆମେ ଯୋଉ କର୍ମଟା କରୁଛେ କାହା ପାଇଁ କରୁଛେ ସେଟା ଚିନ୍ତା କର, ସେଟା ଭକ୍ତି ହେଇଗଲା, ନହେଲେ କର୍ମ ହେଇଗଲା, ଏ ସଂସାର ପାଇଁ କରୁଥିବ ସୁଖ ପାଇଁ କରୁଥିବ ସେଟା ସକାମ କର୍ମ ହେଇଗଲା, ଯେ ସେଟା କୃଷ୍ଣଙ୍କ ସୁଖ ପାଇଁ କରୁଥିବ ଭକ୍ତି ହେଇଗଲା, ସେଟା ଭକ୍ତି ହେଇଗଲା। ତେଣୁ ସବୁବେଳେ ବାହ୍ୟ ତ ଜଣାପଡ଼ୁଛି, ଏଟା ଗୋଟେ କାମ ଦାମ ଏଗୁଡ଼ା ସବୁ କେତେ କ'ଣ ବାଡ଼ି ବଗିଚା ଘର ଦ୍ୱାର ଏ ସଂସାର ଏଇ କ'ଣ ଝାଡୁ ମରା ପରି କ'ଣ ଜୀବନସାରା ଏଗୁଡ଼ା ସବୁ କରୁଥିବି, ବେଳେବେଳେ ତମ କ'ଣ ଜୀବନସାରା ଜିନିଷଟା କରୁଥିବି, କ'ଣ ସବୁବେଳେ ଏଇ କାମ ଗୁଡା କରିବୁ କ'ଣ ବାପା, କ'ଣ ପଣ୍ଡିତ ହବୁ ନା ଭଗବାନ ପୋଷ୍ଟରୁ ବସିବୁ ନା କ'ଣଟା ହବୁ କ'ଣ, ସବୁବେଳେ ଗୋଟେ ଯିବୁ ସେୟା ଲାଗେ, କାହିଁକିନା ତାକୁ ସୁଖର ବୈଚିତ୍ରତାଟା ସେବା ମାଧ୍ୟମରେ ମିଳୁନି, କାରଣ ଆମ ଗୋଟେ ଭେରାଇଟିନେସ୍ ନା, ଭେରାଇଟିନେସ୍ ହେଉଛି ଆମର ନେଚର ଆମର ଲାଇଫ, ସେ ଆଳୁଟା ଖାଇବା ଡେଲି ଦିନ ଅଲଗା ଲାଗିବ, ସେ ଘରେ ସେ ବିରକ୍ତ ହଉଥିବେ କ'ଣ ସେ ଆଉ ରୋଷେଇ କରୁଛ, ମୁଁ ଶୁଣିଛି ସବୁ ଡାକ ମାରିକି ସବୁ କହେ କ'ଣ ଗୋଟେ ରୋଷେଇ କରିଛ ଏମିତିକା, ସେ ସେ କହିଲେ ଭଦ୍ର ହିସାବରେ ଏମିତି କହୁଥିଲେ, କ'ଣ ଏମିତି ରୋଷେଇ କରିଛ, ଭାଇ କରିଛୁ ଭରିଛୁ ଏମିତି ଭାଷାରେ କୁହନ୍ତିନି, କ'ଣ ଏମିତି ରୋଷେଇ କରିଛ, ଡାକ ମାରିଥିବ ଘରେ ଯାହା ଥିଲା ମୁଁ ସେୟା କରିଛି ଆଉ କ'ଣ ହବ, ଘରେ ତ ଆଳୁ ଆଇଗଣ ଅଛି ସେଇଟା ସେୟା କରିବ, ଇଏ ସ୍ୱାଦ ଚାହୁଁଛି ଡିଫରେଣ୍ଟ ଭେରାଇଟିଜ, କାରଣ ଏଟା ନେଚର, ଆଉ ସେଇଟା କେବଳ ଭକ୍ତିର ଅଛି, ଭକ୍ତିରେ ସୁଖର ବୈଚିତ୍ରତା ଅଛି, ପ୍ରତିଦିନ ସେ ଶୃଙ୍ଗାର, ପ୍ରତିଦିନ ସେ ରୋଷେଇ, ପ୍ରତିଦିନ ସେ ଭଗବାନଙ୍କର କୀର୍ତ୍ତନ, ପ୍ରତିଦିନ ସେ ଭଗବାନଙ୍କର ତାର ବୈଚିତ୍ରତା ଅଛି, କାହିଁକି ବୈଚିତ୍ରତା କେମିତି ଆସିବ, କେମିତି ଭେରାଇଟି ଆସିବ, ଯଦି କୃଷ୍ଣ ସୁଖଟା ତୁମର ଜୀବନର ଲକ୍ଷ୍ୟ ଥିବ ତାହେଲେ ସୁଖ ଆସିବ, ସେଇଟା ଲକ୍ଷ୍ୟ ନାହିଁ ସୁଖ ଆସିବ, ବୋର୍ ଫିଲିଂ ହବ ଆଉ ହେ ସେୟା ସେୟା କରିବି ଏଇଟା କରିବି, ଖାଲି ଏଟା ଚେଞ୍ଜେସ୍ କରିବି ଏଟା କରିବି ଏ କରିବି ନା ଏଟା ସେୟା କରିବି ସେଟା କରିବି, ଖାଲି ଚେଞ୍ଜେସ୍ ଆସିବ, ହେ ତାକୁ କୃଷ୍ଣ ସୁଖଟା ସିଏ ଭୁଲି ଯାଉଛି, ଭଗବାନ ସୁଖଟା ଭୁଲି ଯାଉଛି, ପ୍ରଭୁ ସୁଖ ଭୁଲିଗଲା ମାନେ ବଡ଼ ଅସୁବିଧାରେ ପଡ଼ିଯିବ ଆଉ, ଭଗବାନ ସେ ଯୋଉ ଆମର କେଉଁ କଥାରେ ଗୋଟେ ମନେ ପଡ଼ୁଥିଲା, କାହିଁ ଆଜି ତାଙ୍କ କଥା ମନେ ପଡ଼ିଲା, ସେ ଗୋବିନ୍ଦଙ୍କ କଥା ଗୋଟେ ପଢ଼ିଥିଲି ମୁଁ, ମାନେ ଯୋଉ ବାଡ଼ି ବଗିଚା କାମ କରୁଛି କହୁଥିଲେ ଏଇ କେତେ ଦିନ ପୂର୍ବରୁ ତାର ସେ ଜଗେ ସେ ବାଡ଼ିରେ ବାଡ଼ିରେ ଜଗେ ବାଡ଼ିରେ ଜଗିକି ସେ ପଣସ ଗୁଡ଼ାକ ପାଚି ହେଉଛି, ପଣସ ଗୋଟେ ଛୁଆଗୁଡ଼ା ଛୁଆଙ୍କର କାମ ହେଲା ସେ ଖାଲି ଯିଏ ଫଳ ଫଳ ଛିଡ଼େଇବି, ଛୋଟ ଛୁଆଙ୍କର କାମ ହେଲା ଖାଲି ଆକୁ ଛିଡ଼େଇବ ତାକୁ ଛିଡ଼େଇବ ଗାଁ, ସେ ଛୋଟ ଗଛରେ ପଣସ ହେଇଛି ସେ ଯାଇ ଛିଡ଼ୁଛି ଛୁଆଗୁଡ଼ା ରାତି ବାତିରେ, ସେତେବେଳେ ସବୁ କ'ଣ ବଡ଼ ବଡ଼ ବାଉଣ୍ଡ୍ରି ଥିଲା ନା କ'ଣ ଥିଲା ଛୁଆ ଅନୁଯାଏ, ୟାର ଇଚ୍ଛା କ'ଣ, ଠାକୁରଙ୍କର ଲାଗିବ ନା, ଆଉ ପାଚିଗଲେ ପାଚିଗଲେ ମୁଁ ଭଗବାନ ଗୋବିନ୍ଦକୁ ଦେବି, ତେଣୁ ସେ ସନ୍ଧ୍ୟାବେଳେ ଆସୁନି ଠାକୁରଙ୍କୁ ଦର୍ଶନ କରିବା ପାଇଁ, ତାର ଯୋଉ ବଗିଚା ବାଡ଼ି ବଗିଚା କାମ ସାରିକି ଯୋଉ ତାଟି ପକେଇକି ତାଟି ପକେଇକି ଆସେ କୋଉଠି ଗୋବିନ୍ଦଙ୍କୁ, ଆଉ ଗୋବିନ୍ଦକୁ ଆସୁନି କାହିଁକି ନା ଆଣିଲେ ଛୁଆଟା ଛିଡ଼େଇକି ନେଇଯିବେ, ଗୋଟେ ଆଚ୍ଛା ସିଏ ଦରମା ନଥିବେ ନାହିଁ ମୁଁ କହିଛି ଗୋଟେ ପଏଣ୍ଟ ଭୁଲି, ସେ ଦରମା ନଥିବ କି ନାହିଁ, ତାର ପିଲା ଛୁଆ ଥିବ କି ନାହିଁ, ସେ କେବଳ ଏତିକି କରୁଛି ଭଗବାନଙ୍କର ଫୁଲ ବାଡ଼ି ବଗିଚାଟାକୁ ଜଗୁଛି, ଆଉ ଖାଲି ଗୋଟିଏ ଇଚ୍ଛା ହେଇଛି ଏ ଛୁଆଟେ ସବୁ ଛିଡ଼ା ଛିଡ଼ା ହେଇଛି କରିଦେଉଛନ୍ତି, ମୁଁ ଯେତେବେଳେ ଯାଉଛି ଗୋବିନ୍ଦ ମନ୍ଦିରକୁ ଆଉ ଯିବିନି, ପଣସଟା ପାଚିଲେ ଠାକୁରଙ୍କ ଭୋଗ ଲାଗିବ, ଆରେ ସେ ପଇସା ନେଇ କମୁନି, ସେ କୋଉ ଆୟୋଜନ ଥିବ, ବାଡ଼ି ବଗିଚା ଜଗିଲା ବାଲା ଦେଖ ହେଲେ କୃଷ୍ଣ ସୁଖଟା ଟିକେ ଚିନ୍ତା କରିଦେଉଛି, ଆମର କଣ ଆମ ଜୀବନରେ କିଛି ଖାଲି ନିଜେ କେମିତି ଭଲରେ ବଞ୍ଚିବି, ଭକ୍ତିର ଆମର ଗୋଟେ ଜୀବନ ଲକ୍ଷ୍ୟ ହେଉଛି ବଞ୍ଚିବା, ବର୍ତ୍ତମାନ ବଞ୍ଚିବାଟା ଗୋଟେ ଜୀବନ ଲକ୍ଷ୍ୟ ଭକ୍ତ ରହିଯାଇଛି, ସଂସାରଟା କଷ୍ଟ ମୁଁ ଆରାମସେ ଭକ୍ତ ହେଲେ ଭଲରେ ବଞ୍ଚିବି, ଆରେ ଭଲରେ ତ ବଞ୍ଚିପାରିବନି, ଭଲରେ କେମିତି ବଞ୍ଚିବ, ତୋର କର୍ମଫଳ ଅଛି ନା, କୃଷ୍ଣ ସୁଖରେ ରହିଲେ ତୁମର କର୍ମଫଳଟା ଯିବ, ତୁମେ ସୁଖରେ ରହିବ, ଏଟା ସରଳ ଜିନିଷ, ତୁ ମାଲିକ ସୁଖ ନଦେଇ ତୁମେ କେମିତି ରହିବ, ଯିଏ କମ୍ପାନୀରେ କାମ କରୁଛି ସେ କହୁଛି ମୁଁ କମ୍ପାନୀ ପାଇଁ କରିବିନି, ମୋର ପଇସାଟା ନେବି, ସେ କେତେ ଦିନ ଚଳିବ, ଯେତେବେଳେ ହେଲେ ମ୍ୟାନେଜର ଧରିବ ବା କି କାଉଟୁ କରିବ, ସେ ତାର ଗୋବିନ୍ଦ ମାନେ ଅଡୁଆ ଲାଗିଲାଣି, ଭଗବାନ ପରମାତ୍ମା ଉପରେ ସମସ୍ତ ହୃଦୟ ରହୁଛନ୍ତି, ଯିଏ ସୁଖ ଚିନ୍ତା କରୁଛି ତା କଥାରେ ବେଶୀ ଚିନ୍ତା କରିବେ, ଆରେ ଲୋକଟା ଆସୁନି ମୋତେ ଦର୍ଶନ କରିବା ନେଇକି, ନା କାହିଁକି ଆସୁନି, ପଣସଟା ପଣସ ବାଛିବାକୁ କେତେ ସମୟ ଲାଗିବ, ପଣସ ଧରିବ କେବେ, ପଣସଟା ଏବେ କଷି କେବେ ଧରିବ, ଏବେ ତ ଆସିଯିବ ନା, ଏବେ ଧରିବନି ଫୁଲ ଧରିବନି, ଟିକେ ଆରମ୍ଭ ହବନି, ସେଥିପାଇଁ ସେ ପାଚିଲା ବେଳକୁ ସେ ବର୍ଷା ଦିନ ଆରମ୍ଭ ହଉଥିବ, କଣଟା ଆମର ଜୁନ ବେଳକୁ ରଜଟା ପଡ଼େନି କି, ଜୁନରେ ପଡ଼େ ନା, ଜୁନ କେତେରେ ପଡ଼େ, ଚଉଦ ଚଉଦ ପନ୍ଦର ଷୋହଳ ନା କଣ ପଡ଼େ, ଜୁନର ଚଉଦ ପନ୍ଦର ଷୋହଳ, ତ ରଜଟା ଫିକ୍ସ, ମକର ସଂକ୍ରାନ୍ତି ଫିକ୍ସ, ଜୁନ ଜୁନ ମାନେ ଏବେ ଏଟା କେତେ ଏଇ ଫେବୃଆରୀ ମାର୍ଚ୍ଚରୁ କଷି ଧରିବ, ସେଟା ସେଇ ଦିନ ଆଉ ଯାଉନି, ଭଗବାନଙ୍କୁ ଅଡୁଆ ଲାଗିବ ନାହିଁ, ଚାରି ମାସ ଯିଏ ଆସୁନି ଦେଖା କରିବେ ନାହିଁ, କାହିଁକି ନା ପଣସଟା ଜଗିକି ବସିଛି, କିନ୍ତୁ ସେ ପଇସା ପଇସା ନେଇ କାମ କରୁଛି, ଖାଲି ଏତିକି ସୁଖ କରୁଛି ପ୍ରଭୁଙ୍କ ପାଖରେ ଟିକେ ଲାଗୁ, ଘର ପାଖରେ ଲାଗୁ, ଆରେ ଆମେ ଯାହା ଯେଉଁଟା କରୁଛେ ଯେଉଁଟା ଦେଉଛେ ତୁ ମାର୍କେଟ ଯେଉଁଠି କିଣିକି ନେଇ ଆସିବ, ସେ ଆଜି ମୋର ସେ ମନ ପଡ଼ୁଥିଲା ପରିବା ମୁଁ ତୋଳିଲା ବେଳେ ମନ ପଡ଼ିଲା, ମଠକୁ କେତେବେଳେ ପରିବା ସବୁ ଦିଅନ୍ତି, କେତେବେଳେ ଦିଅନ୍ତି ମିନ ଗୁରୁ, ପରିବା ଯେତେବେଳେ ମାର୍କେଟରେ ଶସ୍ତା ହବ ଦେ ବ୍ୟାଗ ନେଇଯିବା ମଠରେ ଦେଇ ଦିଆଯିବା, ସେ ଓଡ଼ିଆରେ ଗୋଟେ ମୁଁ ଛୁଆଟି ବେଳେ ଶୁଣିଛି, ମଲା ଗାଈ ବୁଢା ଗାଈ ବ୍ରାହ୍ମଣକୁ ଦାନ, ସେତେବେଳେ ମୁଁ କୋବି ତୋଳୁଥିଲି ମୁଁ ମୋର ମନ ପଡ଼ିଲା, ବୁଢା ଗାଈ ବ୍ରାହ୍ମଣକୁ ଦାନ, ହେ ଚାଲ ଏପଟ ପରିବା ଶସ୍ତା ହେଲା ମଠକୁ ଦିଆଯିବା, ଯାହା ହଉ ତାଙ୍କର ତ ଉଦ୍ଦେଶ୍ୟ ଗୋଟେ ରହୁଛି ଗୋଟେ କିଛି ନେଇକି ଦେଇଆସିବା, ଭଗବାନ ଦଉଛନ୍ତି ଦଉଛନ୍ତି ତାଙ୍କର ଯୋଉ, କିନ୍ତୁ ଲୋକ ଆମ ସେଭଳିଆ କର୍ମକାଣ୍ଡୀ ଲୋକ ନାହିଁ, ଗୋଟେ ଶସ୍ତା ହେଲା ଦେଇଦେବା ଗୋଟେ, ଆମର ଉଦ୍ଦେଶ୍ୟ ହେଲା ସବୁବେଳେ ସୁଖ ସୁଖଟା ଭଗବାନଙ୍କର ସୁଖଟା, ତୁମେ କଣ ବି କର କେଉଁ ସେବା ବି କର, ତୁମେ ପ୍ରଚାର କର ଯାହା ପ୍ରଭୁଙ୍କର ସୁଖଟା, ସେଇଟା ତୁମେ ଧରି ନ ପାରିଲ ସେ ପଏଣ୍ଟଟିକୁ ଗଲା, ଆଉ ଭଜନ ହେଇପାରିବ କୌଣସି, ଏଟା ମୋର ସେବାନୁଷ୍ଠାନ ସେବା ଯଜ୍ଞଟା ଏଥିରେ ଏଥିରେ କୌଣସି ଜିନିଷକୁ ତୁମେ ମିନିମାଇଜ୍ କରିପାରିବୁ, ଝାଡ଼ୁ ମାରିବା ହଉ ବାସନ ମାଜିବା ହଉ କି କ'ଣ ବି ସେବା କରୁ, ସବୁଥିର ସବୁଥିର ମହିମା ଅଛି, ହେଲେ ଗୋବିନ୍ଦ ତାଙ୍କର ଦେଖିଲେଣି ତାଙ୍କ ବ୍ୟତିବ୍ୟସ୍ତ ହେଲାଣି, ଚାରି ମାସ ହେଲା ଏଟା ଆସୁନି, ଠାକୁର ଦର୍ଶନ କରୁନି, ଆଉ ରାଧାରାଣୀ କହିଲେ ତ ଚାଲିଯିବା, କୁଆଡ଼େ ଯିବା ନାହିଁ ପଣସ ଚୋରି କରିବା, ରାଧାରାଣୀ କହିଲେ ମୁଁ ଯିବିନି ମୁଁ ବାଡ଼ ଫାଡ଼ ଡେଇଁ ପାରିବିନି, ବାଡ଼ ଡେଇଁ ପାରିବିନି, ତୁ ଚାଲ ମୁଁ କାନ୍ଧରେ ଟେକିଦେବି, ଆଉ ତାଙ୍କ କଥାରେ ସେ ତ ଜିଦିଆ ଲୋକ ତାଙ୍କୁ ଧରିକି ତାଙ୍କ କାନ୍ଧରେ ଗଲେ, ରାଧାରାଣୀ କାନ୍ଧରେ ପାର କରିଦେଲେ ଏଇ ବଗିଚାରେ, ସେ ତା ରାତିରେ ସେ ରାତି ମାନେ ବି ଶୁଣୁନି ଖଡ଼ଖଡ଼ ହେଲା ବେଳକୁ, ତାର ଚିନ୍ତା ରହିଛି, ଗୋଟେ ରେସ୍ପନ୍ସିବୁଲ ପର୍ସନ୍ ୟୁ ସୁଡ୍ ବି ଏ ରେସ୍ପନ୍ସିବୁଲ ପର୍ସନ୍, ତେଣୁ ଦାୟିତ୍ୱବାନ ନହେଲେ ଭଗବାନ ପାଇବନି, ଏଇଟା ଗୋଟେ ମନେ ରଖ, ସେଦିନ ପୂର୍ବ ସମୟରେ କୁହନ୍ତୁ ସିନ୍ସିୟରିଟି ତୁମର ଦରକାର, ରେସ୍ପନ୍ସିବିଲିଟି, ଢିଲମ ଢିଲା ତୁମ ମନରେ ହଁ ହଉଛି ହଉ ଇସ୍କନ୍ ଏମିତି ଚାଲିଛି ଏଇଟା ଇଏ ଏହା କରୁଛି ସିଏ, ତୁମେ ଭଗବାନଙ୍କୁ ପାଇବ ନା, ତୁମେ ଜୀବନରେ ମାଡ଼ ଖାଇ ଖାଇ ମାୟା ତୁମ ପିଟି ସିଝେଇବ, ପିଟି ସିଝେଇଦେବ ମାୟା, ରେସ୍ପନ୍ସିବୁଲ ପର୍ସନ୍ ହୁଅ, ତୁମେ ଭଗବାନଙ୍କ ଧନ ଖାଉଛ, ତୁମେ ଗୃହସ୍ଥ ବ୍ରହ୍ମଚାରୀ ହୁଅ, ତୁମେ ତିଳକ ଲଗେଇଲଣି ପ୍ରଭୁଙ୍କର ହେଲଣି, ପ୍ରଭୁ ତୁମକୁ ଜିନିଷ ଦେଉଛନ୍ତି, ତୁମ ପିଲା ପରିବାର ଛୁଆ ତୁମେ ସବୁ ଭଗବାନଙ୍କର, ତୁମେ ଗୋଟେ କ'ଣ ଢିଲମ ଢିଲା କାମ କ'ଣ, ଏଇଟା ସବୁ ମୋଟେ ଭଗବାନ ଭଲ ପାଆନ୍ତିନି, ତୁମର ଯେତିକି ପାରୁଛ ତୁମେ ସେତିକି ରେସ୍ପନ୍ସିବୁଲ ଦାୟିତ୍ୱପୂର୍ଣ୍ଣ ଜିନିଷଟା, ଯାହା ରେସ୍ପନ୍ସିବୁଲ ନାହିଁ ସବୁ ଫୋପଡ଼ା ଫେଙ୍ଗା କାମ ସବୁ ନାହିଁ, କେତେ ବଡ଼ କାମ ଯେତେ ରେସ୍ପନ୍ସିବୁଲ ସମୟଟା ସମୟ ଏଇ ସମୟରେ ଏଇ ଜିନିଷଟା ହବ, ମୁଁ କାହିଁ ରେସ୍ପନ୍ସିବୁଲ ରହିବିନି, କାହିଁ ତୁମର ରେସ୍ପନ୍ସିବୁଲ ରହିବ, ମୁଁ କଥା ଦେଇଛି ମାନେ କଥାରେ ଭୁଲ ହବନି, ଏଇ ସମୟରେ ମୋତେ ପହଞ୍ଚିବାକୁ ପଡ଼ିବ, ଏଇ ସମୟରେ ମୋତେ ଭେଟିବାକୁ ପଡ଼ିବ, କାହିଁ ତୁମର କାହିଁ ତୁ ଏୟାରପୋର୍ଟ ଗଲା ତୁମେ ରେସ୍ପନ୍ସିବୁଲ ହେଉଛ କି ନାହିଁ, ବସ୍ ଷ୍ଟାଣ୍ଡ ତୁମେ ଅପେକ୍ଷା କରୁଛ ତୁମେ ରେସ୍ପନ୍ସିବୁଲ ହେଉଛ କି ନାହିଁ, ଭଗବାନ ସେବା କଲେ କାହିଁ ରେସ୍ପନ୍ସିବୁଲ ହବ, ସବୁବେଳେ ସବୁ ଜିନିଷ ପର୍ଟିକୁଲାର କରିବାକୁ ପଡ଼ିବ ଗୋଟେ ଡିପୁଟି, ଏଇଟା ମୋର ରେସ୍ପନ୍ସିବିଲିଟି, ମୋତେ ଏତିକି ସମୟରେ ପହଞ୍ଚିବାକୁ ପଡ଼ିବ, ଏତିକି ସମୟରେ କ୍ଲାସ୍ ଦେବାକୁ ପଡ଼ିବ, ମୋତେ ଏ ସମୟରେ ମୋର ଏଇଟା ଦାୟିତ୍ୱଟା, ତାର କେତେ ରେସ୍ପନ୍ସିବିଲ ଲୋକଟା ସେ ବାଡ଼ି ବଗିଚା ରହିଛି, ସେ ସବୁନି ଖଡ଼ 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 ଦେଇ ଦାନିଦେବା ଗଲେ ଗୁଡ଼େଇଲା, ଆଉ ଗୁଡ଼େଇଲା କୃଷ୍ଣ ଦାନ ମାରିକି ଡିଆଁ ଚିଲା ମାରିକି ପଳେଇଗଲେ, ସେ ତ ମହାନ ଧୃତ ଆସି ଜାଣିଛନ୍ତି ସେ ତ ଲୀଳାଟା କରିବା ପାଇଁ, ଆଉ ରାଧାଣୀ କୋଉଠୁ ଦୌଡ଼ିବେ, ସେ ଦୌଡ଼ିବ, ଏତେ କାନ୍ଧରେ ଚଢ଼ିକି ଆସିଥିଲେ, ସେ ତ କାନ୍ଧରେ ପାର କରିଥିଲା, ଇଏ ତ ବାଡ଼ କରୁ ଗଲା, ରାଧାଣୀ ଏପଟ ସେପଟ ଛୋଟ ଛୁଆ, ସେ କଣ କରିବେ, ସିଏ କୋମଳପତି, ସେ କଣ କରିବେ, ଆଉ ବୁଦ୍ଧି ଯାଉନି, ଧରି ପକେଇଲା, ଆଉ ଧରି ପକେଇ ଗାମୁଛାରେ ମାନିଦେଲା, ପଣସ ବସରେ ବନ୍ଧା ହେଇଥା, ବନ୍ଧା ହେଇଥା, କାଲି ସକାଳୁ ମୁଁ ଦେଖିବି ତତେ, ତୁ କାହା ଛୁଆ ମୁଁ ଦେଖିବି, କାଲି ସକାଳୁ ମୁଁ ରାତି ହେଲାଣି ମୁଁ କିଛି କହିବି, ଆ ରାଧାଣୀ ବନ୍ଧା ହେଇଛନ୍ତି କୃଷ୍ଣ ତାଙ୍କର ପଣସ ଧରି ଦୌଡ଼ିକି ପଳେଇଛନ୍ତି, ସେ ଯୋଉ ଅଧା ପାଚିଛି ସେ ପଣସ ଧରିକି ପଳେଇଛନ୍ତି, ଯାଇକି ସେ ତାଙ୍କର କ'ଣ ଖାଇଥିବେ, ତାଙ୍କର କେମିତି ପଣସ ଛଡ଼େଇ ଦେଇକି ଆଣି ତୋ ଉପରେ ତେଲ ଫେଲ ଆଣିଦେବେ କି ନାହିଁ, କ'ଣ କରିଥିବେ ତାଙ୍କର ତାଙ୍କୁ ଜଣା, ସେ ପଣସ ଚୋପା ଗୁଡ଼ା ସବୁ ପୋଖରୀ ପଡ଼ିଛି ମନ୍ଦିରରେ, ପୂଜାରେ ସକାଳ ଖୋଲା ବେଳକୁ ପଣସ ଗୁଡ଼ା କ'ଣ ଚୋପା ଗୁଡ଼ା ଏଠି ପଡ଼ିଛି, ଏତେ ସିଜିନ୍ ନୁହେଁ, ଅଧା ପାଚିଲା ପଣସ ଗୁଡ଼ାକ ପଡ଼ିଛି, କ'ଣ ହେଇଛି, ରାଧାଣୀ ଦେଖିଲାକୁ ନାହାନ୍ତି, ଟିକେ କଥା କ'ଣ କ'ଣ ହବ, ଆରତି ହବ, ଗୋବିନ୍ଦ ମନ୍ଦିର ଶହ ଶହ ଲୋକ ଜୟପୁରରେ ଆରତି ହବ, କ'ଣ ହବ, ଖୋଜା ରାଧାଣୀ ନାହାନ୍ତି, କୁଆଡ଼େ ଗଲା, କ'ଣ ଚୋରି କାମ ନୁହେଁ, ଚୋରି ହେଇଥିଲେ ପଣସ ସେଠି କାହିଁ ପଡ଼ିଲା, କ'ଣ ହେଲା, ଆଉ ସେ ବନ୍ଧୁକରେ କୁନ୍ଦା କଟା ହଉ ହେଲା ହଉଛନ୍ତି, କୃଷ୍ଣ କହୁଛନ୍ତି ଯାଉ, ସେ ଯାଇଥିଲେ ପଣସ ଚୋରି କରିବା ନେଇ, ସେ ସେଇଠି ଅଛନ୍ତି ଯା, ଆଉ ସକାଳୁ ସେ ତାର ଭୋର ଉଠିଲା, ତାର ତ ରାତି ମାନେ ଗୋଟା ଗୋଟି କରିକି ତାକୁ ସେ ଥକା, ସେ ତାର ଶୋଇଛି, ଇଏ ହୋ ହେଲା ଡାକିଲେ କହିଲେ ଖୋଲ ଖୋଲ ଗେଟ୍ ଖୋଲ, କ'ଣ କଥା ଏଇଠି ଅଛନ୍ତି, କ'ଣ କୃଷ୍ଣ କହିଲେ ଏଠି ରାଧାଣୀ ଆସିଛନ୍ତି, ଗଲାବେଳେ ଦେଖିଲାକୁ ରାଧାଣୀ ବନ୍ଧା ହେଇଛି, ଆଉ ସେତେବେଳେ ତ ସୁସ୍ୱରୂପରେ ଥିଲେ, ବର୍ତ୍ତମାନ ବିଘ୍ନ ସ୍ୱରୂପରେ ଅଛନ୍ତି, ତାଙ୍କୁ ଧରିକି ଆଣିଲେ, ଆଣିଲା ପରେ ପୂଜା ଆରତି ହେଲା, ଭଲ ମନ୍ଦ ହେଲା, ସେଠୁ ଚିନ୍ତା କଲେ, ଦେଖ ଏ ପଣସଟା ପଣସ ପାଇଁ ତାକୁ ପଚାରିଲେ, ଇଏ ପୂଜା ପୂଜାରୀ ପଚାରିଲେ, ଭଗବାନ ସେ କହିଲେ ତୁମେ କଞ୍ଚା ପଣସଟା ଖାଇବା ପାଇଁ କେମିତି ଗଲ, ମୋତେ ବଡ଼ୁଆ ଲାଗୁଛି ନା, ସିଏ ଗୋଟେ ସେବା କରୁଛି ମୋର, ସେ ଛଅ ମାସ ସେ ବସିକି ରହିବ, ପଣସ ପାଚିବ ମୋତେ ଆଣିକି ଦବ, ସେ ଆସୁନି ମୋତେ ଦେଖା କରିବାନି, ସେ ମୋ ଦର୍ଶନ କରିପାରୁନି ନା, ମୋତେ ଦୁଃଖ ହଉଛି, ଭଗବାନଙ୍କର ହୃଦୟଟାକୁ ତୁମେ ମଣିଷ କ'ଣ ଟାକୁଛ, ତୁମର ହୃଦୟ ତ କାମ ଅଛି, କ୍ରୋଧ ଅଛି, ତୁମର ଗୋଟେ ଦୟା ଭାବ ନାହିଁ, ଚିତ୍ତ କୋମଳ ନୁହେଁ, ତୁମେ କ'ଣ ବୁଝିବ ପ୍ରଭୁଙ୍କୁ, ସାଧୁଗୁରୁ କ'ଣ ବୁଝିବ, ତୁମେ ତ ଗୋଟେ କାମୀ ଲୋକ, କ୍ରୋଧୀ ଲୋକ, ସବୁ ତୁମ ଅନ୍ତର ଭିତରେ ସବୁ ଭର୍ତ୍ତି ହେଇକି ରହିଛି, ତୁମେ ଗୋଟେ କ'ଣ ସାଧୁ ହୃଦୟକୁ କ'ଣ ବୁଝିବ ନା କୃଷ୍ଣ ହୃଦୟକୁ କ'ଣ ବୁଝିବ, କେବେ ତୁମେ ବୁଝିପାରିବ, ଅକୃତଜ୍ଞ ହୃଦୟରେ କେବେ ଭକ୍ତିର ବିଜୟ ଉଦ୍ରେକ ହୁଏ, ଏଇଟା ମନେ ରଖିଥିବ, ଗୋଟେ ଅକୃତଜ୍ଞ ହୃଦୟ, ତୁମେ ଯାହା କାହା ତୁ କିଛି ପାଇଛ ତାକୁ ତୁମେ ଭୁଲି ଯାଉଛ, ଆଉ ତୁମେ କ'ଣ ପିତାମାତା କତିରୁ ପାଇକି, ଏଇଟା ସବୁ ଅକୃତଜ୍ଞ ହୃଦୟର ବର୍ତ୍ତମାନ ସମାଜ, ବାପା ମା ଗୁରୁ ଗୁରୁଜନ କିଛି ନାହିଁ, ଆଜି ଆମେ ଗୋଟେ ଆମର ଗୁରୁଜନକୁ ଦେଖିଲା ମାନେ ଫ୍ରେଣ୍ଡସ୍କୁ ଦେଖିଲା ମାନେ ସାଙ୍ଗେ ସାଙ୍ଗେ ଆମ ହୃଦୟ ଅଲଗା ହେଇଯାଉଛି, ପଟକିଣି ଏ ପଟ ଫଟୋ କିଛି ଆସିବନି, ତାକୁ ଦେଖିଲା ମାନେ ଆରେ କେମିତି ଅଛୁରେ, ସାଙ୍ଗେ ସାଙ୍ଗେ ହୃଦୟ ସେମିତି ହେଉଛି, ସଂସ୍କାର ସେଠି ସେଭଳିଆ ସେ ଟାଇମ୍ ସେ ଜିନିଷଟା ଥିଲା, ଆଜି ଆମ ଟିଚର୍ ଦେଖିଲା ମାନେ ସାର୍ କେମିତି ଅଛନ୍ତି, ହାତ ଯୋଡ଼ି ପକେଇବୁ, ତୁମେ କେତେ ବଡ଼ ଲୋକ ହେଇଥିବ, ସେମାନେ ଗୋଟେ କୃତଜ୍ଞତା ଆସେ, ସେମାନେ ଏମିତି ଶିକ୍ଷା ଦେଇଛନ୍ତି ଆମକୁ, ଆଜିକାଲି କେହି କାହାକୁ ପଚାରିବ ନା, ଅକୃତଜ୍ଞ ହୃଦୟ, ଯାହାର ହୃଦୟ ଗୋଟେ କୃତଜ୍ଞତା ଆସୁନି, ସେ ଲୋକ ମୋତେ କିଛି ଉପକାର ମୋର କରିଛି, ମୁଁ ତାର ଅପକାର କେମିତି କରିବି, ଅକୃତଜ୍ଞ ହୃଦୟରେ ଭକ୍ତିର ବିଜୟ କେବେ ଉଦ୍ରେକ ହବନି, ଆଉ ବିଶେଷ କରି ଭଗବାନ କେତେ ଆମର ଉପକାର କରିଛନ୍ତି, ସେମାନେ କର୍ମୀ ଜାଣିନି, ଭକ୍ତ ଜାଣିନି ନା, କେତେ ଦୁଃଖ ଜୀବନ ଥିଲା ମୋତେ, କେମିତି ପ୍ରଭୁଙ୍କର ତିଳକ ମାରି ଟିକେ ମାରିକି ମୋର କେମିତି ଏତେ କୃତଜ୍ଞ ଯିଏ କରିଛନ୍ତି, ଏତେ ଯିଏ ମୋତେ ସାହାଯ୍ୟ କରି, ତା ପ୍ରତି ତାଙ୍କ ପ୍ରତି ମୋର କୃତଜ୍ଞତା ନ ରହିଲା, ଭକ୍ତି କେମିତି ହବ, ବୋଧେ କ'ଣ ଗୋଟେ ଖେଳଘର ତା ପାଠ ପଢୁ ଭାବୁଛ ନା କ'ଣ, ତୁମେ ତୁମ ହୃଦୟ ଗୋଟେ ସବଳ ମନେ ରଖ, ତୁମ ହୃଦୟ ଭିତରେ ସେ ଅଛନ୍ତି, ପ୍ରତି କ୍ଷଣରେ ତୁମକୁ ସେ ମାପୁଛନ୍ତି, ସେ ସେଇଠି ବସିବେ ନା, ଭକ୍ତି ମାନେ କ'ଣ, ସେ ଭିତରେ ସେ ରହିବେ, ସେ ଭିତରେ ସେ ରହିଛନ୍ତି ପରମାତ୍ମା ରୂପରେ, ବର୍ତ୍ତମାନ ଭକ୍ତି ମହାରାଣୀ ସେଠି ପରମାତ୍ମା କ'ଣ କେଉଁ ରୂପ, ନିରପେକ୍ଷ ଉଦାସୀନ, ସେ ତୁମ ସହିତ ରେସିପୋକେଟ୍ କରିବେନି, ଖାଲି ଇଣ୍ଟେଲିଜେଣ୍ଟ ଦା ଦେବେ, ବର୍ତ୍ତମାନ କୃଷ୍ଣ ରହିବେ, ଭକ୍ତି ରହିବ ମାନେ ତୁମେ କୃଷ୍ଣ ପାଇବ, ଆଉ କୃଷ୍ଣ ସେଠି ତାଙ୍କର ଯାହା କହୁଛି ସାକାର ସ୍ୱସ୍ୱରୂପ ରସ ସ୍ୱରୂପରେ ସେ ରହିବେ, ଆସିବା ସେଇଠି ରହିବେ, ସେ ଯୋଉ ଜାଗାରେ ରହିବେ, ସେ ଜାଗାଟା ଯଦି ଭଲ ନହିଥିବ, ଅପରିଷ୍କାର ଜାଗାରେ ସେ ଆମେ ବସିଛେ କି, ଆମ ହୃଦୟଟା ସେମିତି ଅପରିଷ୍କାର ଥିବ, କୁଟିଳ ଥିବ, କେମିତି ଭଗବାନ ବସି, ଆଉ ବିଶେଷ ତ ବର୍ତ୍ତମାନ ଗୋଟେ ପ୍ରୋବ୍ଲେମ ହେଲା କୁଟିଳ ଗୁଡ଼ା, ଡୁପ୍ଲିସିୟସ ଲୋକଟା, ଏଇଟା ମୋର ଗୋଟେ କଥା, ଗୋଟେ ଡୁପ୍ଲିସିୟସ ୱାର୍ଡ ଜଗଲାରୀ ଗୁଡ଼ା ଜାଣିଛନ୍ତି, ସେ କ'ଣ ସବୁ ବିଚିତ୍ର ତାଙ୍କର କଥା ଗୁଡ଼ାକ ସବୁ, ଏଣୁ ତେଣୁ ଏଗୁଡ଼ା କେଉଁଠି ବଢ଼ିବେ, କିଛି ନାହିଁ, ମୁଁ ଘୃଣା କାହାକୁ କରୁନି, କିନ୍ତୁ ମୁଁ ପୁରା ଶାସ୍ତ୍ରର ପୁରା ବ୍ରୋଡ୍ ଲାଇନ୍ରେ ମୁଁ କଥାବାର୍ତ୍ତା କରୁଛି, ମୁଁ ଗର୍ବରେ କରୁ, ମୁଁ ଦେଖିଦେଉଛି ଏ ଜିନିଷ ଯିଏ, କାରଣ ମାନବିକ ସଂସ୍କାର ଗୁଡ଼ା ତୁମେ ତ ରହୁନି, ତୁ ଭଗବାନ କେମିତି ଭକ୍ତ ହେଇପାରିବ, ଏଇଟା ସବୁ ମାନବିକ ସଂସ୍କାର, କଥା ଭାଷା ଆଚରଣ ଏତେ ଡୁପ୍ଲିସିୟସ୍ ହେବା ଉଚିତ ନୁହେଁ, ଏତେ କୁଟିଳ ହେବା ଉଚିତ ନୁହେଁ, କଥା ଗୁଡ଼ିକ ଏଇଟା ଏଇଟା ୟେସ୍ ଏଟା ନୋ, ଏଟା ନୋ, ଏଟା ନୋ, ଏତେ ଜିଗଜଗ୍ ୱେରେ ତୁମର ଯେଉଁ ଲାଇଫ୍ ଷ୍ଟାଇଲ୍, ତୁମେ ପ୍ରଭୁ କ'ଣ ପାଇବ? ହବନି, ଅକୃତଜ୍ଞ ହୃଦୟ, ତୁମର କୁଟିଳ ହୃଦୟ, ତାର ଭକ୍ତି ହବନି। ସେଥିପାଇଁ ଏଇ ଯେଉଁ ପ୍ରଭୁପାଦ କହୁଛନ୍ତି ଏଇ ଯେ ଏ କଥା ସେଠି ପଳେଇଥିଲେ, ଦେଖିବା ବେଳେ ଏକା ଲାଗେ, ଆସକ୍ତିଟା ଗୋଟେ ସନ୍ଧ୍ୟା ଲାଗେ, ଆସକ୍ତିଟା ଗୋଟେ କୃଷ୍ଣ ଚେତନଶୀଳ ବ୍ୟକ୍ତିର ଆସକ୍ତି, ଗୋଟେ ସଂସାର ଲୋକର ଆସକ୍ତି ସମାନ, ଦେଖିବା ପାଇଁ ବାହାରକୁ ସେଟା ଛୁଆ ପିଲା ପାଇଁ 24 ଘଣ୍ଟା କଟୁଛି, ଇଏ ବି ଦେଖୁଥିବ, ଇଏ ମୋ ବାବାଜୀ ବି ସକାଳୁ ଉଠିକି ତାଙ୍କର ଲାଗିଛନ୍ତି ସବୁ ରୋଷେଇବାସ ବାସନ ମଜା ବଜି ଏହା ଇଏ କ'ଣ, ଏଇଟା ତାଙ୍କ ସବୁବେଳେ ସେ ଲାଗିଛି ଆଉ କ'ଣ, ଏ ସଂସାର ଲୋକ ଭଳି କି ଆମେ ତୁମେ ସେୟା କରୁଛ ଆମେ ସେୟା କରୁଛୁ, କିନ୍ତୁ ତୁମର ଆସକ୍ତି ରହିଲା ପିଲା ଛୁଆ ପ୍ରତି, ଆମର ଆସକ୍ତି ହେଉଛି ଆମେ କରୁଛୁ ଭଗବାନଙ୍କ ପ୍ରତି। ସିଏ ସେତିକି ଦିନ ହେଇପାରିଲା ମନ ପ୍ରସନ୍ନ ରହିବନି, ଚିତ୍ତ ପ୍ରସନ୍ନ ରହିବନି, ସ୍ଥିତ ପ୍ରଜ୍ଞା ହେଇପାରିବନି, ବୁଦ୍ଧି ବି ସ୍ଥିର ହବନି, ରସ ହୃଦୟରେ ରସ ଆସିବନି। ପୂର୍ବ ସେଥିପାଇଁ ସେ ଜିନିଷ ଲେଖୁଛନ୍ତି, ଏତଦ୍ ବ୍ୟତୀତ ଅନ୍ୟ କୌଣସି କର୍ମରେ ବ୍ୟସ୍ତ ନଥାଏ, ତେଣୁ ସେ ସମସ୍ତ ପ୍ରକାର ଆସକ୍ତିରୁ ଉର୍ଦ୍ଧ୍ୱ ଥାଏ। ଯଦି କୃଷ୍ଣ ଇଚ୍ଛା କରନ୍ତି ତାହେଲେ ଭକ୍ତ ସବୁ କିଛି କରିପାରେ, ଯାହା ସାଧାରଣ ଲୋକ ପକ୍ଷରେ ଅସମ୍ଭବ ତାହା ଭକ୍ତି ଅତି ସହଜରେ କରିପାରେ, ଭକ୍ତ ଅତି ସହଜରେ କରିପାରେ। ଯଦି କୃଷ୍ଣ ଇଚ୍ଛା ନ କରନ୍ତି ତାହେଲେ ସେ କାମ କରିବ ନାହିଁ। କୃଷ୍ଣ କେଉଁଥିରେ ଇଚ୍ଛା କରୁଛନ୍ତି, କେଉଁଥିରେ ଇଚ୍ଛା ନ କରୁଛନ୍ତି, ତୁମେ ଶରଣାଗତ ହେଇଯାଅ, ସେ କାମଟା ତୁମ ଦ୍ୱାରା କରିନେବେ। କୃଷ୍ଣ ଇଚ୍ଛା କରିଦେଲେ ସବୁ କରିଦେବେ, ଆଉ ସେ ଇଚ୍ଛା ଯାହା କୃଷ୍ଣ ଇଚ୍ଛା କରିବେ। ସେଥିପାଇଁ ସେ ଲେଖିଲେ ନା, ଯାହା ଯାହା କୃଷ୍ଣ ଇଚ୍ଛା କରେ ତାହା ଜାଣେ ଭଲ, ତେଜିଆ ଆପନା ଇଚ୍ଛା ଘୁଚା ଓ ଜଞ୍ଜାଲ, ଭକ୍ତଟାକୁ ଲେଖିଲେ। ସେ ତ ମୋର ଫେଭରାଇଟ୍ ଆଚାର୍ଯ୍ୟ, ସେ ତାଙ୍କର ପଦ ଗୁଡ଼ିକ ମୋତେ ହୃଦୟର ସବୁ ଶାସ୍ତ୍ର ଉପରେ ମୁଁ ଦେଖିଲି, ଦୃଷ୍ଟି ଗୋଟେ ତାଙ୍କ ପାଖରେ ଅଛି, ତାଙ୍କରି ପାଖରେ ଅଛି ସବୁ ଜିନିଷ। ଯଦି କି ସରଳ ସୂତ୍ରଟା ବୁଝିବାକୁ ଚାହିଁବ ତାଙ୍କ ଶିକ୍ଷାଟାକୁ ଭାଗବତରେ ଲଗେଇବ, ଆଚ୍ଛା ଏଇଠି ତାଙ୍କ ଭୋଜନ ରହିଲା, ଏଇଠି ତାଙ୍କ ଭୋଜନ ରହିଲା, ଯାହା କୃଷ୍ଣ ଇଚ୍ଛା କରେ ତାହା ଜାଣେ ଭଲ, ତେଜି ଆପନା ଇଚ୍ଛା ଜଞ୍ଜାଳ ଆସୁଛି କାହିଁକି, ତୁମର ଗୋଟେ ଇଚ୍ଛା ଅଛି, ତୁମର କିଛି ଗୋଟେ ବୁଦ୍ଧି ରହୁଛି, ଇଚ୍ଛା ରହୁଛି, ସେଟା ଛାଡ଼ୁ ନା, ସେଟା ଛାଡ଼ୁ ନା, ସେଟା ଛାଡ଼ିଲେ ତୁମକୁ କ'ଣ କରିବାକୁ ପଡିବ, ନିଜ ଇଚ୍ଛାରେ କଷ୍ଟ ପାଇଲେ ବି ଗୋଟେ ବ୍ୟକ୍ତି ମୁଁ ଏଇଟା ଇଚ୍ଛା କରୁଛି ମୋର ଏଇଟା ହେଲା, ତାକୁ ଗୋଟେ ଖୁସି ଲାଗେ। କିନ୍ତୁ କୃଷ୍ଣ ଇଚ୍ଛାରେ କ'ଣ କରିବାକୁ ପଡିବ, କୃଷ୍ଣ ଇଚ୍ଛା ତ ବହୁତ ଜାଗାରେ ବହୁତ ଜାଗାରେ, କିନ୍ତୁ ପାଣ୍ଡବମାନେ କୃଷ୍ଣ ଇଚ୍ଛା ଗ୍ରହଣ କରିଥିଲେ ବୋଲି ଆଜି ବଣ ବର୍ଣ୍ଣ ଭିତରେ ବୁଲିଲେ, ସୁଖ ଅଛି କିନ୍ତୁ କଷ୍ଟ ଅଛି, କାରଣ କୃଷ୍ଣ ଇଚ୍ଛାରେ ତୁମକୁ ଚାଲିବାକୁ ପଡିବ, ତୁମ ଇଚ୍ଛାଟା କାମ କରିବନି, ଆଉ ସେ ଛାଡ଼ିବ କେମିତି ନିଜ ଇଚ୍ଛାଟାକୁ, ମୋର ଯାହା ଭଗବାନ କରିବେ। ଆଉ ମୁଣ୍ଡରେ ତ ହଜାରେ ପ୍ଲାନ୍ ଭର୍ତ୍ତି କରିକି ଲୋକ ରଖିଛି, ସେ କ'ଣଟା କୃଷ୍ଣ ଇଚ୍ଛା ବୁଝିବ, ତାର ଯୋଜନା ସବୁ ରହିଛି, ଏମିତି କରିବି ସେମିତି କରିବି ଯେମିତି କରିବି ୟା କରିବି ତା କରିବି କିଛି ନାହିଁ। ସବୁବେଳେ କୁହେ ତୁମେ ମାନେ ତୁମକୁ ବୁଝିବା କରି ବହୁତ କଷ୍ଟ ଲାଗିବ, କାରଣ ତୁମେ ଯୋଜନାବଦ୍ଧ, ତୁମର ହେଉଛି ସେ ଜୀବନ, ତୁମ ଜୀବନ ଗୁଡ଼ା ହେଉଛି ଯୋଜନାବଦ୍ଧ ଜୀବନ, ପ୍ରଥମ ମଠରୁ ବସିଲା ବେଳକୁ ସବୁ ଯୋଜନାବଦ୍ଧ ଜୀବନ ତୁମର, ତୁମେ ତ ସେଟାକୁ ଛାଡ଼ିପାରୁନ, ଷ୍ଟିକ୍ଅପ୍ ହେଇଛି ତୁମ ଆଇଡିଆରେ ରହୁଛି। ଆମେ ଆମମାନଙ୍କ ଜୀବନ ସେଟା, ମୋ ଜୀବନ କଥା ମୁଁ କହିବି, ମୁଁ ଅନ୍ୟମାନଙ୍କ କଥା କାହିଁ କହିପାରିବି, ଆମ ଜୀବନ ସେଇଟା ନଥିଲା, ଆମେ ଜାଣିନଥିଲୁ ଆମେ କ'ଣ ଗୋଟେ ପ୍ରବଚକ ହବୁ, କେଉଁ ସନ୍ନ୍ୟାସୀ ହବୁ, କ'ଣଟା ହବୁ, କ'ଣ କରିବୁ, ଆମେ ଏଇଟା କିଛି ଜାଣିନଥିଲୁ, କେଉଁଠୁ ମଠ ମନ୍ଦିର କରିବୁ ରେ ବାବା, ଏଇଟା କିଛି ଜାଣିନଥିଲୁ, ଆମ ଜୀବନରେ କିଛି ପ୍ଲାନ୍ ନଥିଲା। ବାବା ତମର ଅଛି ଅଛି ଆସିବ ଆସିବ, ଗୁରୁଙ୍କର ଆପାଦ ଆସିଲା କଲୁ, ସେବା କଲୁ, ଚାଲୁ, କୁଆଡ଼େ କୁଆଡ଼େ ଭଗବାନ ତାହା ନେଉଛୁ। ଆଉ ବର୍ତ୍ତମାନ ଯିଏ ଆସୁଛି ତାର ଯେକୌଣସି ବକ୍ତ ତାର ଗୋଟେ ପ୍ଲାନ୍ ମୁଣ୍ଡରେ ଘୁସିକି ରହୁଛି, ତୁମ ମୁଣ୍ଡରେ ତ ଗୋଟେ ଯୋଜନା ଧରିକି ବସିଛି, ଯୋଜନାବଦ୍ଧ ଜୀବନ ତୁମେ ବଞ୍ଚିବା ପାଇଁ ଚାହୁଁଛ, କୃଷ୍ଣ ଇଚ୍ଛା କ'ଣ ତୁମେ ବୁଝିବ, ତୁମେ ସରେଣ୍ଡର ହେଇପାରିବ, ନିଜ ଇଚ୍ଛାଟାକୁ ଛାଡ଼, ତେଜି ଆପଣ ଇଚ୍ଛା ଘୁଚା ଅଛନ୍ତି ଚାଲ, ନିଜ ଇଚ୍ଛାଟାକୁ ଛାଡ଼ିଦିଅ, କୃଷ୍ଣଙ୍କର ଇଚ୍ଛାଟା କ'ଣ, ଆମ ପ୍ରାର୍ଥନା ହେଉଛି ସେୟା, ପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହଉ। ସବୁବେଳେ ଗୋଟେ ଲୋକ ସାଧାରଣ ଲୋକ ଗୁଡ଼ା କହୁଥିଲେ ଛୁଆଟି ବେଳେ, ମୁଁ ଶୁଣିଛି ପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହଉ, ଯାହା କରିବେ। ଆଉ ଭକ୍ତ କି ତୁମେ ଚିନ୍ତାରେ ଲାଗି ଲାଗି ରହିଲା, ତୁମେ କି ଭକ୍ତ ହଉ, ତ ଚିନ୍ତାରେ ତୁମେ ଖାଇଦେଲା, ଚିନ୍ତା ତୁମର ଭଜନ, ଚିନ୍ତା ବର୍ତ୍ତମାନ ତୁମର ଭଜନ, ଏହା ହଉଛି ତାହା ହଉଛି ମୁଣ୍ଡରେ, ଚିନ୍ତାଟା ତୁମର ଭଜନ ହେଲା, ହରିଣାମ କୋଉଠୁ କୋଉଟା ଆଣିଲା, ସେ ଯୋଉ ହରିଣାମଟା ହେଲା ସେ ଚିନ୍ତାର ହରିଣାମ, ଷୋଳମାଳ ଜପ କରୁ ଚିନ୍ତାର ଷୋଳମାଳ, ଚିନ୍ତା ଭିତରେ ହରିକୃଷ୍ଣ ହରିକୃଷ୍ଣ ଏଟା କରିବି ସେଟା କରିବି ସେଟା କରିବି ଏଟା କରିବି ଚାଲିଛି, ଚିନ୍ତାର ଭଜନ ବର୍ତ୍ତମାନ ହରି ବୁଝୁନୁ କାହିଁ, ଏତେ ଥଟ୍ସ ଏତେ ମାନେ ମୁଣ୍ଡ ଗୋଟେ ମଣିଷର ବିଚାର, ସେ କେତେବେଳେ ଚିନ୍ତା କରିପାରୁନି ଭଗବାନଙ୍କ ସୁଖ ଭଗବାନ କଥା, ଏତେ ମୁଣ୍ଡରେ କାହିଁକି ଗୋଟା ପୁରୁଜ ଗୋଟେ ଜୀବନ ପାଣି, ମୁଁ ଛୁଆଟି ବେଳେ ଶୁଣିଛି ପାଣି ଫୋଟକା, ମା ମାନେ ସବୁ ବସିକି ମା ମାନେ ସବୁ ଭଲ ଢଗ କୁହନ୍ତୁ, ମୋର ସବୁ ଗୁଡ଼ା ମନେ ଅଛି, ଏ କାହିଁ କହୁଥିଲୁ, ସେ ବୁଢ଼ୀ ମାନେ ସବୁ କହୁଥିଲେ କାହିଁ କହୁଥିଲୁ, ଏ ଜୀବନ ପାଣି ଫୁଟୁକା ଦେଖୁନାହିଁ ଥିଲା ଚାଲିଗଲା, ଏଇ ସବୁ ବୁଢ଼ୀ ମା ମାନେ ସବୁ ବସେ, ମୁଁ ସବୁ ବୁଢ଼ୀ ମାନଙ୍କ ତର ବସେ, ବୁଢ଼ା ମା ବୃଦ୍ଧ ବାବା, ମୁଁ ଚକଲା ଛୁଆଙ୍କ ସାଙ୍ଗରେ ମିଶିନି, ମୁଁ ଛୁଆଟି ବେଳେ ମୋର ଏଇଟା ଚକଲା ପିଲାଙ୍କ ସାଙ୍ଗରେ ମିଶୁନି, ମୋତେ ବୟସ୍କ ଲୋକ ଭଲ ଲାଗନ୍ତି, ମର୍ଯ୍ୟାଦା ସେବା ଲୋକ, ଛୋଟ ପିଲାଟା ତାଙ୍କ ସାଙ୍ଗରେ ବସୁଛୁ, ତାଙ୍କ ସବୁ ଶୁଣିଛୁ, ଜୀବନଟା ଗୋଟେ ପାଣି ଫୁଟକା, ପାଣି ଫୁଟକା ଏ ଯେଉଁ ବର୍ଷା ହେଉଛି ଦେଖିବ ପାଣି ଫୁଟକା କେମିତି ଯାଉଥିବ, ଦେଖିବା ପାଇଁ କେତେ ବଢ଼ିଆ ଲାଗେ, ଏ ବଲ ଏଡେ ଗୋଟେ ଗୋଟେ ଫୁଟକା ଲାଗେ, ତା ଦେହରେ ଆକାଶ ପଡ଼ିଥିବ ପିକ୍ଚର କେତେ ସମୟ ସେଠିକି ଯିବ ଫୁଟକିନ ଢପକିନ, ଆଉ ଗୋଟେ ଆଉ ଗୋଟେ ଠୋବା ପଡ଼ିବ ଚାଲିଲା କାଳ ସେଗୁଡ଼ା ଭାଙ୍ଗିଦେବ, କେତେ ସମୟ ତୁମେ ବଞ୍ଚିବ, ଏତେ ଗୋଟେ କ'ଣ ଯୋଜନା ଦରକାର ଅଛି ଜୀବନରେ, କର୍ମ ଆମେ ତ କରିବାକୁ ପଡ଼ିବ, ଇନ୍ଦ୍ରିୟ ଅଛି କର୍ମ କର, ଛାଡ଼ିଦିଅ ତାଙ୍କ ଉପରେ, କୃଷ୍ଣ ତୁମେ ତୁମ ଇଚ୍ଛାଟା ପୂର୍ଣ୍ଣ କର, ମୁଁ କର୍ମ କରିବା ପାଇଁ ପ୍ରସ୍ତୁତ ହେଇକି ରହିଛି, କମ୍ପ୍ୟୁଟରରେ କ'ଣ ଗୋଟେ ଇଚ୍ଛା ଅଛି, ମୋବାଇଲରେ କ'ଣ ଇଚ୍ଛା ଅଛି, ଯେତେବେଳେ ଆମେ ଖୋଲିବା ସେ ଖୋଲିଲା, ଆମେ ବ୍ୟବହାର କଲେ ସେ ବ୍ୟବହାର ହେଲା, ତାର ଇଚ୍ଛା କିଛି ନାହିଁ, ସେଗୁଡ଼ା ତୁମକୁ ତୁମେ ବଞ୍ଚି ବଞ୍ଚି ମରିବାକୁ ପଡ଼ିବ, ଯଦି ଭଗବାନଙ୍କର ଗୋଟେ ଜଣେ ଶୁଦ୍ଧଭକ୍ତ ହେବ ଜାଣିବ, ସେ ବଞ୍ଚି ବଞ୍ଚି ମରିଛି ବୋଲି ଜାଣ, ସେ ଜାଣିନି କାଲି କ'ଣ ହବ, ସେ ହେଉଛି ଶୁଦ୍ଧଭକ୍ତ, ତ ଜାଣିନି ମୋର କାଲି କ'ଣ ହବ, କେଉଁଠି କ'ଣ ହବ, କେମିତି ବଞ୍ଚିବି, କ'ଣ କରିବି, ମୁଁ କି ଜାଣିନି, ମୁଁ ତ କୃଷ୍ଣ କାଲି କେମିତି ୟୁଜ୍ କରିବି ମୁଁ କ'ଣ ଜାଣିବି, 100 ପୁରା ଏଇଟା ବୈଜ୍ଞାନିକ ଶରଣାଗତି କୁହାଯାଏ, ତୁମେ ମୋବାଇଲ ଯେତେବେଳେ ଖୋଲିଲ ତାପରେ ତୁମର ସ୍କ୍ରିନ୍ ମାରିଲ, କ'ଣ ଟଚ୍ କରିବ, ଯାହା କରିବ ସେ ତାର ଖୋଜିବ, ନକଲେ ସେ ତାର ବନ୍ଦ ହେଇଗଲା, ସେଭଳି ଜଣେ ଭଗବାନଙ୍କର ଶୁଦ୍ଧଭକ୍ତ ସବୁବେଳେ ସେ ଚାହିଁଥିବ, ପ୍ରଭୁ ଆପଣଙ୍କର ଯେଉଁ ବ୍ୟବସ୍ଥା ଯା ମୋତେ ଲଗା, ଏଇଟା ସରଳ ଜୀବନ ଗୁଡ଼ାକ ତାକୁ ସବୁ କମ୍ପ୍ଲିକେସନ, ବହୁତ ଗୁଡ଼ା ଥିଓରିଟିକାଲ ନଲେଜ୍ ଗୁଡ଼ାକ, ଏଇ କମ୍ପ୍ୟୁଟର ନଲେଜ୍ ଗୁଡ଼ା, ମୁଁ କହୁଥିଲି ଗୁଡ଼ା ସବୁ ତୁମର ମୋବାଇଲ ନଲେଜ୍, ପୁସ୍ତକସ୍ଥ ବିଦ୍ୟା ହେଲେ ପ୍ରଭୁ ତାଙ୍କ ଗ୍ରନ୍ଥ ଗୁଡ଼ା ପଢ଼ିକି ତୁମେ ଯଦି କଲ୍ଟିଭେଟ୍ କିଛି କରନ୍ତ, ପ୍ରାର୍ଥନା କରନ୍ତ, ତୁମ ମୁଣ୍ଡକୁ କିଛି ବୁଦ୍ଧି ଆସନ୍ତା, ମାନେ ଗୋଟେ ଥିଓରିଟିକାଲ କିଛି କାମ ଦେବନି, ଯଦି କୃଷ୍ଣ ଇଚ୍ଛା କରନ୍ତି ତାହେଲେ ସବୁକିଛି ସେ କରିପାରେ, ଯାହା ସାଧାରଣ ଲୋକ ପକ୍ଷରେ ଅସମ୍ଭବ ତା ଭକ୍ତ ଅତି ସହଜରେ କରିପାରେ, ଯଦି କୃଷ୍ଣ ଇଚ୍ଛା ନ କରନ୍ତି ତାହେଲେ ସେ କାମ କରିବ ନାହିଁ, ସାଧାରଣ ସେ ଯାହା ଆତ୍ମସନ୍ତୋଷ ଲାଭ ନିମିତ୍ତ କରିଥାଏ, ସାଧାରଣତଃ ସେ ଯାହା ଆତ୍ମସନ୍ତୋଷ ଲାଭ ନିମିତ୍ତ କରିଥାଏ ସେ ପ୍ରକାର କର୍ମ ସେ କୃଷ୍ଣଙ୍କ ବିନା ଇଚ୍ଛା କରେ ନାହିଁ, ଆତ୍ମସନ୍ତୋଷ ତାର ଗୋଟେ ଏଇଟା ଏଇଟା ଖାଇବା, ଏଇଟା ବୁଲିବା, ଏଠି ଯିବା, ତାର ନିଜ କୃଷ୍ଣ ମାନେ ସେ କିଛି ଇଚ୍ଛା କରିବ ନାହିଁ, ତ କଷ୍ଟ ଲାଗିବ, ଆଉ ମ୍ୟୁଜିସିଆନ୍ ଗୋଟେ ଇଣ୍ଡିପେଣ୍ଡେଣ୍ଟ କ'ଣଟା କରିବ, ସେ କିଛି କରିବନି, କୃଷ୍ଣ ସେବା କୃଷ୍ଣ ସୁଖ, ସେ ତାର ଆତ୍ମସନ୍ତୋଷ ଆଉ କିଛି ନାହିଁ, କୃଷ୍ଣ ସେବା ସୁଖ ବିନା ଲେଖିଲି ନା, ସେ ଯାହା ଆତ୍ମସନ୍ତୋଷ ଲାଭ ନିମିତ୍ତ କରିଥାଏ ସେ ପ୍ରକାର କର୍ମ ସେ କୃଷ୍ଣଙ୍କ ବିନା ଇଚ୍ଛାରେ କରେନି, କୃଷ୍ଣଙ୍କ ବିନା ଇଚ୍ଛାରେ ବି କରେନି, ତାର ଯୋଉ ଆତ୍ମସନ୍ତୋଷ ଯାହା ସେ କୃଷ୍ଣଙ୍କ ଇଚ୍ଛା, କାରଣ ସେ କୃଷ୍ଣ ତାକୁ ଇଣ୍ଡିକେସନ କିଛି ଦେବେ ସେ କିଛି କରିବ, ତା ନିଜ ଇଚ୍ଛାରେ ସେ କିଛି କରିବ ନାହିଁ, ତେଣୁ କରିବା ବା ନ କରିବା ତା ଇଚ୍ଛା ଉପରେ, ତେଣୁ କରିବା ବା ନ କରିବା ତା ଇଚ୍ଛା ଉପରେ ନିର୍ଭର କରେ, ତାର ତା ଉପରେ ତାର ପୂର୍ଣ୍ଣ କର୍ତ୍ତୃତ୍ୱ ଥାଏ, କାରଣ ସେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶରେ ହିଁ କର୍ମ କରିଥାଏ, ବାହାରେ ଜଣାପଡ଼ି ସେ ନିଜେ କଲା ନିଜେ କଲାନି, ସେ ଯେହେତୁ କୃଷ୍ଣଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିଛି ସେ କରିବ ନ କରିବ ସେଟା ଆସିବ, ସେଥିପାଇଁ ସବୁବେଳେ ପ୍ରାର୍ଥନା କରିବା ଉପରେ ଏଇଟା କରିବି ନା ନାହିଁ, ପ୍ରଭୁ ମୋତେ କିଛି ବୁଦ୍ଧି ଦିଅନ୍ତୁ, ସେଟା ତୁମର ନିର୍ମଳ ଅନ୍ତଃକରଣ ତୁମେ ଡାକୁଛ ତୁମକୁ ସବୁ ଭଗବାନ ଜଣାଇଦେବେ, କାରଣ ଭଗବାନଙ୍କର ଯଦି ତିନିଟା ସ୍ୱରୂପ ରହିଲା ତା ଦ୍ୱାରା ଆତ୍ମା ଗୋଟେ ରହିଲା ନା, ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣାକେ ଜନାନ୍ କୃଷ୍ଣ ମୋର ପ୍ରଭୁତ୍ରାତା ଜୀବର ହୋଇ ଜ୍ଞାନ, ଶାସ୍ତ୍ର ଗୁରୁ ଆତ୍ମା, ବାହାରେ ରହିଲେ ଦି ଜଣ ଭିତରେ ରହିଲେ ଜଣେ, ତିନି ଜଣଙ୍କ ସାହାଯ୍ୟରେ ଗୋଟେ ଜୀବ ଜାଣିବ ମୁଁ କ'ଣ କରିବି ନ କରିବି, ବାହାରେ ରହିଲେ ଶାସ୍ତ୍ର ଶାସ୍ତ୍ର ପଢ଼ିବ, ଶାସ୍ତ୍ର ପଢ଼ିକି ଶାସ୍ତ୍ର ସବୁ କଥା କୁହାହେଇଛି, ଏଠି ଗୋଟେ କଥା ସେଠି ଗୋଟେ କଥା ଏଠି ଏମିତି କୁହାହେଇଛି ସେଠି ସେମିତି କୁହାହେଇଛି, କ'ଣ ଜାଣିବ, ସେ ସନ୍ଦେହ ହେଲା, ପ୍ରାର୍ଥନା କର ପରମାତ୍ମା ପ୍ରଭୁ ଏଇଟା କ'ଣ କରିବି ନା ନାହିଁ, ଶାସ୍ତ୍ର ଯେମିତି କହୁଛନ୍ତି ସେମିତି କହୁଛନ୍ତି, ପ୍ରାର୍ଥନା କର, ପୁଣି ପରମାତ୍ମା ଯେତେବେଳେ କହୁଛନ୍ତି ସେତେବେଳେ ତୁମ ବୁଦ୍ଧି ଗୋଟେ ଅଲଗା ଆଡ଼େ ଲାଗୁଛି, ଏଇଟା ଠିକ ନା ଏଇଟା ଭୁଲ, ପୁଣି ହଇରାଣ ପଡ଼ିଲୁ, ଏଠି ତ ଏମିତି କୁହାହେଇଛି ସେଠି ସେମିତି କୁହାହେଇଛି, କିନ୍ତୁ ମନ ଭିତରେ ତ ଏମିତି ଆସୁଛି ସେମିତି ଆସୁଛି, ପୁଣି ଗୁରୁଙ୍କ କଥାରୁ ଶୁଣ, ତିନିଟା ଜିନିଷ ଯିଏ ଡାଉଟଫୁଲ ପର୍ସନ୍ ତାକୁ ତିନିଟାକୁ ଟଚ୍ କରିବାକୁ ପଡିବ, ଯିଏ ସରଳ ଲୋକ ସେ ଗୋଟେ କଥାରେ ବୁଦ୍ଧି ଦେବ, ସେ କାଳେ ଗୁରୁଙ୍କ କଥା ଧରିଲା, ବାସ୍ ସାହୁ କହିଛନ୍ତି ପାଚିଲା ଧାନ ମୁଁ ମହି ଦେଉଛି, ମୋର କିଛି ଧନ୍ଦା ନାହିଁ, ମୁଁ ତ କହିଛି ମୋ ମାଲିକ ମୋର ଗଲା ମହି ଦେଇଦେ, ମୋର ଧାନ ପାଚିଲା ଧାନ କହି ସେ ଜମିରେ ଧନ ଦେବେ ମହି ଦେଇଦେ, ମୋର ଗଲେ ମୋର ମଡ଼େଇ ଦେଇ ଚାଲେ, କିନ୍ତୁ ପାଚିଲା ଧାନର ମହିଟି କେମିତି ଦଉଛୁ, ମୁଁ ସାହୁ କହିଛି ଆଉ ସେ କହିଲା ମହି ଦେଇଆ, କିରେ ମହିଟା କଣ ଧାନରେ ଦିଆଯାଏ ନା, କହିଛ ତ ଆଜ୍ଞା ମହି ଦେବ ନାଇଁ କି, ଆଉ ସେ ଯେମିତି ହୁଣ୍ଡାଟା ସେଟା ସେ ହୁଣ୍ଡା କାମ କରିଥିଲା, ଆମର ବୁଦ୍ଧିରେ ସେଭଳିଆ ଲାଗିଯାଏ, କହିଛି ତ ଆଉ ଚାଲିଲା, ଏଇ ଯୋଉ ତିନିଟା ଜିନିଷ ଗୋଟେ ଜିନିଷ ସରଳ ଜିନିଷ ହେଲା, ଜଣେ ସିଧା ଗୁରୁଙ୍କ ବୁଦ୍ଧିରେ ଚାଲିବ ତା ବୁଦ୍ଧିରେ ଛାଡ଼ିଦେବ, ସେ ତାକୁ ଟ୍ରାଏ କରିକି ଏଇଟା ସକ୍ସେସ ହେଉଛି କି ନାହିଁ, ଆଉ ଦୁଇଟା ବୁଦ୍ଧି ରହିଲା ଯେ ତୁମେ ଡାଉଟ୍ ଆସୁଛି ନା ଗୁରୁ ଉପରେ ତମେ ବିଶ୍ୱାସ ଆସୁନି, ଗୁରୁ ଯାହା କହୁଛନ୍ତି ଠିକ୍ ଭୁଲ, ତିନି ଜଣଙ୍କୁ ଧର, ଶାସ୍ତ୍ର ପଢ଼, ଭଗବାନ ପ୍ରାର୍ଥନା କର, ଗୁରୁ କଥା ଟାଲି କର, ତାପରେ ତୁମେ ଡିସିସନ୍ ନିଅ, ସେଥିପାଇଁ ଦ୍ରୌପଦୀ କହୁଛନ୍ତି ତାଙ୍କ ଇଚ୍ଛାରେ ସେ କିଛି କରନ୍ତି ନାହିଁ, ସେ ସବୁବେଳେ ସବୁବେଳେ କୃଷ୍ଣଙ୍କୁ ପ୍ରାର୍ଥନା କରିବେ ଗୋଟେ କରିବେ କି ନାହିଁ, ଭଡ଼ା କିଣି ସେ ନେବେନି, ବହୁତ ବାର ପ୍ରାର୍ଥନା କରିବେ ଏଇଟା କଣଟା କରିବେ, କରିବେ କି ନାହିଁ, ଏଇଟା କରିବେ କି ନାହିଁ, ଏଇଟା କରିବେ କି ନାହିଁ, ତାପରେ ସେ ଦେଖିବେ ହଠାତ୍ ତାଙ୍କର ଅନ୍ତର ଭିତରେ ଗୋଟେ ଦୃଢ଼ ବିଶ୍ୱାସ ଆସିବ ନା ଏଇଟା କରିବେ, ସେଇଟା ଭଗବାନ ରିଭିଲ୍ କରିବେ। ସେ ବ୍ୟବସ୍ଥା ବି ସେମିତି ହବ, ଖାଲି ଯେ ତୁମେ ଜାଣିଦେବ ଏଇଟା ପରମାତ୍ମା, ସେ ବ୍ୟବସ୍ଥା ସେ କରିଦେବେ, କାରଣ ସେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶରେ ହିଁ କର୍ମ କରିଥାଏ। ଏ ପ୍ରକାର ଚେତନା ଲାଭ କରିବା ଭଗବାନଙ୍କର ଅହେତୁକୀ କୃପା ଉପରେ ନିର୍ଭର କରେ। ପ୍ରସାଦ ମଧ୍ୟ ଗଚ୍ଛନ୍ତି, ସେଥିପାଇଁ କହିଲେ ଆତ୍ମବସେଇ ବିଧି ଆତ୍ମା ପ୍ରସାଦ ମଧ୍ୟ ଗଚ୍ଛନ୍ତି। ଏ ଯୋଉ ଆତ୍ମବସେଇ ବିଧି ଆତ୍ମା ବିଧି ଆତ୍ମା ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ କରେ, ଇନ୍ଦ୍ରିୟ ଉପରେ ଯୋଉ କର୍ତ୍ତୃତ୍ୱ ରଖେ, ଏଟା କରିବି ଏଟା କରିବିନି, ଏ ଯୋଉ ଏଟା ଆସେ ପ୍ରସାଦ ଭଗବାନଙ୍କର ଅହେତୁକୀ କୃପା। ପ୍ରାର୍ଥନା କଲେ ହିଁ ତୁମେ ଏଇଟା ସବୁ ଜାଣିପାରିବ, ଏଟା କରିବି କି ନାହିଁ, ଏଟା ଏମିତି ଗୋଟେ ସ୍ପେକୁଲେଟ୍ କରି ତୁମେ କିଛି କରିପାରିବନି, ମନଧର୍ମ କରିକି ତୁମେ କିଛି କଲେ ସଫଳତା ପାଇବନି, ଏଇଟା ଗୋଟେ ପ୍ରାର୍ଥନାର ପଥ, ଏଇଟା ସବୁବେଳେ ବାରବାର ମନେ ରଖ, ଆମର ପ୍ରାର୍ଥନା ସବୁବେଳେ ଚାଲିବ, ଶାସ୍ତ୍ର ପଢ଼ିବା, ଗୁରୁଙ୍କ କତିରୁ ଶୁଣିବା, ଆଉ ଭଗବାନଙ୍କୁ ପ୍ରାର୍ଥନା କରିବା, ତାପରେ ଆମକୁ ଗୋଟେ କ୍ଲିଅର ଭିଜନ ଆସିବ ଏଇଟା କରିବେ। ଆରେ ତୁମର ସାଧନ ସେଇଟା ତିନିଟାଙ୍କ ମିଶିଲେ ତୁମର ସାଧନା, ଆଉ ତୁ ତ ଗୋଟେ ସାଧନକୁ ବିଶ୍ୱାସ କରିପାରୁନୁ, ତୁମର ସନ୍ଦେହ ରହୁଛି ଗୁରୁଙ୍କ ଉପରେ, ଠିକ ଅଛି ଶାସ୍ତ୍ର ପଢ଼, ଭଗବାନ ପ୍ରାର୍ଥନା କର, ଆଉ ତିନିଟାଙ୍କୁ ଟାଲି କର, ତୁ ଦେଖାଯିବ ଦିଗଟା, ଏଇ ରାସ୍ତାରେ ମୁଁ ଯିବି। ଭକ୍ତ ଇନ୍ଦ୍ରିୟ ଭୋଗ ପ୍ରତି ଆସକ୍ତି ହୋଇ ସୁଦ୍ଧା ଏହା ଲାଭ କରିପାରେ, ଭକ୍ତ ଇନ୍ଦ୍ରିୟ ଭୋଗ ପ୍ରତି ଆସକ୍ତ ହୋଇ ସୁଦ୍ଧା ଏହା ଲାଭ କରିପାରେ। ଭକ୍ତ ଇନ୍ଦ୍ରିୟ ଭୋଗ ପ୍ରତି ଆସକ୍ତ ହୋଇ ସୁଦ୍ଧା ଏହା ଲାଭ କରିପାରେ। ଜଣେ ଭକ୍ତି ରାସ୍ତାରେ ଅଛି, ତାର ଇନ୍ଦ୍ରିୟ ଭୋଗ ପ୍ରତି କିଛି ଆସକ୍ତି ରହିଛି, କିନ୍ତୁ ଏତେ ସେ ଲାଭ କରିପାରିବ, ଇନ୍ଦ୍ରିୟ ଧରିଛି ମାନେ ସ୍ୱର ଧରିଛି ମାନେ ତାର କିଛି ଗୋଟେ ଇନ୍ଦ୍ରିୟର କୌଣସି ନା କୌଣସି, କାହାର ଖାଇବାର ଦୁର୍ବଳତା, କାହାର ଶୋଇବାର ଦୁର୍ବଳତା, କାହାର ଧନର ଦୁର୍ବଳତା, କାହାର ନାରୀର ଦୁର୍ବଳତା, ଏଇଟା ଅଛି, କିନ୍ତୁ କରେକ୍ସନ ଏଇଟା ହଉଛି ଏଇଟା ନା, ସାଧୁ ଶାସ୍ତ୍ର ଗୁରୁ ଆତ୍ମା ଆଙ୍କୁ ଧରିକି ତୁମେ ବଞ୍ଚ, ଭକ୍ତିର କିଛି ଉନ୍ନତ ରସ ତୁମେ ପ୍ରାପ୍ତ ହୁଅ, ଅନ୍ତରକୁ ଶୋଧିତ କର, ଜୀବନଟା ଏତେ ଆମେ ଭକ୍ତି ଜୀବନ ଆସିବା ପାଇଁ ଚାହୁଁଛେ ନା, ଆମର ଗୋଟେ ବଞ୍ଚିକି ମୁଁ କହୁଥିଲି ବଞ୍ଚି ବଞ୍ଚିକି ମରିବା ଜୀବନ, ଆମେ ଗୋଟେ ନୂଆ ଜୀବନ ପାଇଁ ପ୍ରସ୍ତୁତ ହଉଛେ ନା, ନୂଆ ଜୀବନ ଏ ଯୋଉ ଚିତି ସାପ ଗୁଡାକ ନା କଣ ସାପ ଗୁଡାକ ଯୋଉ ଖୋଳ ଛାଡ଼ନ୍ତି, ଚିତି ସାପ ଆଉ ସେ ଯୋଉ ଆମର ସେଠି ଗୋଟେ ବୁଲୁଥିଲା ଯୋଉଟା ଗୋଟେ ବଡ଼ ସାପଟା ମ ତମ୍ପଟା ନା ନା ଢାମଣା ତମ୍ପଟା ଯୋଉ ଯୋଉ ଯାହା ମୁଣ୍ଡରେ କାଳିଆ ଚିହ୍ନ ଥାଏ କଠୋର ଚିହ୍ନ ଭଗବାନଙ୍କର, ଏ ସେ ତା ଖୋଳଟା ପଡ଼ିଥିଲା ଆର ବର୍ଷ ମୁଁ ଦେଖୁଥିଲି, ତାର ଦେହର ଯେଉଁ ଚିହ୍ନ ତା ଖୋଳ ପାଖରେ ଛାଡ଼ି ଦେଉଛି, ସେଇ ଚିହ୍ନ ଗୁଡା ସବୁ ଚାଲି ଆସୁଛି, ପୁରା ସେ ଉପର କଭରଟା ସେ ଛାଡ଼ି ଦେଇଛି, ପୁରା ପ୍ରିଣ୍ଟିଂ ହେଲାବେଳ, ତାପରେ ସେ ତାର ସେତିକି ସେ ନ କରିବେ ସେ କଣ ହବ, ତା ରୋଗ ହେଇଯିବ ମରିଯିବ, ସେ ସେଥିପାଇଁ ସବୁ ଗଛର ମୋଡ଼ିକି ହେଇ ଘଷି ହେଇକି ତାକୁ ବାହାର କରିବେ, ତାର ଗୋଟେ ନୂଆ ଲାଇଫ ଯେତେଦିନ ବଞ୍ଚିବେ ତାଙ୍କ ସବୁ ସବୁ ସାପ ନାହିଁ, କେତେଟା ସାପ ଛାଡ଼ନ୍ତି କି ସବୁ ସାପ ଛାଡ଼ୁଛ କିଏ, ଯଦି ଚାଳରେ ସବୁ ଲାଗିଥାଏ ସେ ବାଲେଶ୍ୱର ଥିଲା ବେଳେ ସେ ସବୁରେ ସେ ତାଳ ଗଛ ଗୋଟା ତାଳ ଲାଗିଛି, ସେ ତାଳ ଦେହରେ ସେ ତାଳ ରୁହରେ ସେ ଗୋଡ଼େଇ ଦେଇ ସବୁ ଲାଗିଥିବ କାତି, ମୁଁ ଯାହା ଛଡ଼ା ସେଭଳି ଆମର ଏଇଟା ଗୋଟେ ଛଡ଼ିଆ ଖୋଳପା ଛଡ଼ିଆ କାମ, ଏଇ ଯୋଉ ଶରୀର ଅଛି ଆକୁ ଛାଡ଼ିବାକୁ ପଡିବ ଆମକୁ, ଆଉ ଏଆକୁ ଧରିକି ଆମେ ନା ଆମକୁ ଛାଡ଼ିବାକୁ ପଡିବ, ଆମ ଇଏ ସ୍ୱଭାବ ଇଏ ବିଚାର ଆକୁ ଛାଡ଼ିକି ଗୋଟେ ନୂଆ ଜୀବନ, ଆମର ନୂଆ ଜୀବନଟା କେମିତି ହବ, ଏଇ ତିନିଟା ଜିନିଷକୁ ଧରିକି ନୂଆ ଜୀବନ, ଶାସ୍ତ୍ର ଗୁରୁ ଆତ୍ମା ତାଙ୍କ ହିସାବରେ ଆମକୁ ବଞ୍ଚିବାକୁ ପଡିବ, ଆଉ ନିଜ ହିସାବରେ ଯଦି ଚାଲିଲେ ତୁମେ କେମିତି ଗୋଟା ପହଞ୍ଚିପାରିବ, ଇନ୍ଦ୍ର ସଂଯମ ହେଇପାରିବନି, ରାଗଦ୍ୱେଷ ରହିବ, ପ୍ରସାଦ ମିଳିବନି, ଆଉ ଏଇ ଉପର ଷ୍ଟେଜ୍ କେମିତି ଯିବ, ଏଠୁ ଏଇଠୁ ଆଠଟି ଶ୍ଳୋକ ବର୍ତ୍ତମାନ କଥା ବୁଲିଲା, ବର୍ତ୍ତମାନ ଲାଷ୍ଟଟା ଏଇଟା କ'ଣ ବ୍ରଜେତ କିମ୍, ଏହାର ଉତ୍ତର ବର୍ତ୍ତମାନ ଏଇଠୁ ଆଠଟା ଶ୍ଳୋକ ଲାଗିବ, ଅଷ୍ଟଭି ବଳଦେବୀ ଦେବଭୂଷଣ ଲେଖିଲେ, ପୁଣି ବୁଲିଲା କିମ୍ ଆସି ଚାଲିଗଲା, ବର୍ତ୍ତମାନ ବ୍ରଜେତ କିମ୍ ଚଲେଇବେ, ଏଇଟା ପୁରା ଲଗେଇବେ, ତାପରେ ପୁଣି ଅର୍ଜୁନଙ୍କର ତୃତୀୟ ଅଧ୍ୟାୟ ପ୍ରଥମ ପ୍ରଶ୍ନ ଆସିବ, ପୁଣି ସେଠି କଥା ବୋଲିବ, କର୍ମ ଯୋଗକୁ ପଳେଇଯିବ, ଭଗବାନଙ୍କର ଯୋଉ ପ୍ରବଚନ ଗୀତାର ଯୋଉ ପ୍ରବଚନ ଅଦ୍ଭୁତ ପ୍ରବଚନ ଦିବ୍ୟ ଲକ୍ଷଣ ପ୍ରବଚନ ପ୍ରଭୁ ବକ୍ତାନ ଏକ ଶାସ୍ତ୍ର ଦେବ କି ଭୂତ ଗୀତା, ଗୋଟିଏ ଶାସ୍ତ୍ର ସେ ଆଉ ସବୁ ଶାସ୍ତ୍ରକୁ ପୋଷଣ କରିଛନ୍ତି, କାରଣ ଏ ଭକ୍ତିର ଅଙ୍ଗ ଯେତେ ଲୀଳା ଯେତେ ତତ୍ତ୍ୱ ସବୁ ରହିଛି, ଲୀଳା ଲୀଳାଟା ହେଲା ଭଗବାନଙ୍କ ଲୀଳା ଜିନିଷଟା, ତାହେଲେ ତତ୍ତ୍ୱ ସାଙ୍ଗରେ ମିଶେଇବ, ଗୀତା ସହିତ ମିଶେଇବାକୁ ପଡ଼ିବ, ଗୀତା ସାଙ୍ଗରେ ଯଦି ନ ମିଶେଇ ପାରିଲ ଗଲା ତାକୁ ଲୀଳାଟା କ'ଣ ହବ, କାହାଣୀ ହେଇଯିବ, ବର୍ତ୍ତମାନ ସବୁ ଲୀଳା ଗୁଡ଼ାକ କାହାଣୀ ଲେଖୁଛନ୍ତି ନା ଲୋକକୁ, ଆଉ ଯେ ରାସଲ ଏଇଟା ତୁମେ ରାସଲ ପ୍ରଶ୍ନଟା କହୁଛୁ, ସେଇଟା ଗୀତାର କେଉଁ କେଉଁ ଶ୍ଳୋକଟାକୁ ଦେଲେ ତୁମେ କୃଷ୍ଣ ଭଗବାନ ତାଙ୍କର ବିଷୟ ଭୋଗ ନାହିଁ, କେଉଁ ଶ୍ଳୋକଟାକୁ ତୁମେ ଦେବାକୁ ପଡ଼ିବ? ସେଥି ପ୍ରତିବାଦ ନ କରିପାରିଲ, ରାସଲ ଏଇଟା କ'ଣ ହେଲା? ପୁରୁଷ ଝିଅର ଲୀଳା, ତାକୁ ଯାହାକୁ ତୁମେ କହିଲ ପୁଅ ଝିଅର ଲୀଳା ଭଳିଆ, ସେଇଟା ସବୁ ଏ ଦୁର୍ବାସା ନିରାହାରି କୃଷ୍ଣ ବ୍ରହ୍ମଚାରୀ, ତାକୁ ତୁମେ ଗୀତାର ପ୍ରତିପାଦନ କରିବାକୁ ପଡିବ ନା? ଆଉ ବର୍ତ୍ତମାନ ଏଇ ଯୋଉ କଥା ଏଗୁଡ଼ା କଥାକାର ଗୁଡ଼ା, ଏଇଟା କ'ଣ ଷ୍ଟୋରି ଟେଲର ଗୁଡ଼ାକ ନା? ଆଉ ଗୁରୁଦେବ କୁହନ୍ତୁ ଏଇଟା ଷ୍ଟୋରି ଟେଲର ଗୁଡ଼ାକ, ଆଉ ଏଇଟା ଗପ ଗୁଡ଼ା ଖାଲି ପଢି ଦେଉଛନ୍ତି, କରିକି ତାକୁ ବନେଇଛନ୍ତି କଥା ଗୁଡ଼ାକ, ତାକୁ ଜାଣିଛନ୍ତି ଗୁଡ଼ାକ ୱେଫ୍ ଟକିଂଟା ତାଙ୍କର ଅଛି, ସେଟା କହିଦେଉଛନ୍ତି ଆମର ଗୋଡ଼ ଧାର ସେଇଟା ନୁହେଁ, ଆମର ସବୁ ତତ୍ତ୍ୱ, ଆମର ଲୀଳା କହିଲେ ବି ଲୀଳା ତତ୍ତ୍ୱ, ଲୀଳା ରହସ୍ୟ ଆମ ସହ ଟର୍ମ ଗୁଡ଼ା ଲାଗେ, ଲୀଳା ତତ୍ତ୍ୱ ଲୀଳା ରହସ୍ୟ, ଲୀଳାର ତତ୍ତ୍ୱଟା କ'ଣ ରହିଲା? ଲୀଳାଟା କହିବ, ଲୀଳାଟା ନ କହିଲେ କେମିତି ଲୀଳା ନ ରସଟା ଆସିବ ନୃତ୍ୟ ଯେତେ, ଆମେ ତ ଲୀଳା କହିବା ତତ୍ତ୍ୱ ରହିଲା, ଆଉ ଲୀଳାର ରହସ୍ୟ ରହିଲା କାହିଁକି କୃଷ୍ଣଟା କରିଛନ୍ତି, ତାର ତତ୍ତ୍ୱଟା କ'ଣ, ତାପରେ ଲୀଳା ଆସ୍ୱାଦନ ହବ, ଯିଏ ଲୀଳା ରହସ୍ୟ ଜାଣିନି, ଯିଏ ଲୀଳା ତତ୍ତ୍ୱ ଜାଣିନି, ରସ ଆସ୍ୱାଦନ କରିପାରିବନି, ଏଟା ସବୁ ଗପ କାହାଣୀ ଭଳିଆ, ଷ୍ଟୋରି ଟେଲର ଭଳିଆ, ତେଣୁ ଏ ପ୍ରଭୁ ବୁଲିବା ପ୍ରଚାର। हरे कृष्ण जय भगवत गीता की।